ॐ नमो भगवते वासुदेवाय
ॐ
नमो भगवते वासुदेवाय
आदि पवित्र पुष्य आवश्यक तिथि तेणु ये तिथि उपलक्षे समस्त भक्त श्रद्धा मातृवृंद को आम श्रीकृष्ण वाहन संघ बुर्ला केन्द्र तरफ स्वागत जनाऊ आज आम संदीप प्रभु परामर्श से आम आज किसी बृंदावन लीला किसी पाइबा भगवान आम सका कहूँ आज पुष्याभिषेक तिथि ये तिथिर महात्मा प्रभुपाद महाराज कहते ये गोपीमान भारतीय भगवान खेलना ही रही थे दशम स्कंद एगार अध्याय से सबके अच्छा गोपी भी स्तोपित नृत्य भगवान बाड़ क्वचित उद्गायत क्वचित मुग्ध तदवश दारू यंत्र दारू यंत्र मैंने कंडी कंडी की जमी कंडे नाचे तार स्वाधीनता नए भगवान से वृंदावन में गोपी मान द्वारा बस ही गोपी भी स्तोपित नृत्य गोपी मैंने जो कहे कृष्ण तुम नृत्य कर कहीं नृत्य कर सन्देश दवा सन्देश दवास कह नृत्य करें पीछे जी कह किए गान कर काना ना कहीं सन्देश भगवान कान कर तेणु तत्वश दारू जंत्रवत वर्ष ये भाव में जन कंडे नजार अधीन कंडे रही था से भगवान विमान सहित बहुत मधुर लीला सब रही तेनाली प्रभु कही दशम स्कंद एक वेणुनीति जदि प्रकृति आम कौन योग्यता ना भगवान के सब लीला वर्णना करने किंतु जहाँ आम साधु शास्त्र गुरु क्रम गुरु किसी श्रवण करता आम एक अध्याय कोड़े टी श्लोक अच्छा आम के श्लोक कह तेनाली भगवान वृंदावन रोचे शरद ऋतुर समय शरद ऋतु भगवान का लीला सब चल विभिन्न ऋतुर वर्णना कर वृंदावन भागवतम विभिन्न वर्षा ऋतु तापर शरत वर्षा ऋतु वर्णना करपूर्व वर्णना कर वर्षा ऋतु लोक मैंने भागवतम ऋतु वर्णना करविष्य कथा भविष्य भविष्य कौन हम सुखद गोस्वामी दशम स्कंद कोड़े अध्याय गोटे श्लोक अच्छा जे निशा मुख्यसु खद्यता तमसा भांति न ग्रहा यथा पापे न पाषंडी न वेधा कलौजुग कलौजुगे कलयुगर लोक मैंने वेद को जापारे ना एक पांच हजार पाँच वर्ष ते सुखदेव गोस्वामी कहीदी जाइंस भाव में बर्षा दिन में देखा जुड़जुड़ा पकों प्रादुर्भाव बेस थाए निशा मुख्य सु खद्यता खद्यता कहे जुड़जुड़िया लोक तमसा भांतिना ग्रह तेणु तारा ग्रह इत्यादि से आलोकित हो पार मैंने आलोक देखा जाए ना बादल द्वारा आड़ आड़ रही था कि जुड़जुड़ा लोक मैंने बेसर आसी प्रादुर्भाव थाए तेणु से भाव में यथा पापे न पाषंडी से भाव में न वेद कलु जुगे कलुजुग लोक मैंने वेद जापारे ना तेणु कलुजुगे आम प्रकार पाषंडी शास्त्र प्रचार हम पाषंडी धर्म प्रचार हम कलुजुगे से प्रचार हम प्रभुपद महाराज भावार्थ कौन जदि कलुजुगर हम तेल कलुजुगर लोक कहीं जानपारे ना प्रकृत धर्म से प्रश्न उठे भावार्थ तेणु से गोटे उदाहरण देखते जो भाव में वर्षा ऋतु जदिओ मेघ मेघ मेघाच्छन रही था आकाश किंतु मझे मझे से परिष्कार मेघ चल जाए परिष्कार दिशे से भाव में कलुजुगर जदिवर अवस्था किंतु ये जो कलुजुग बर्तमान चली हूँ सुवर्ण युग महाप्रभु आ ଚୈତନ୍ୟ ମହାପ୍ରଭୁ ଆସିଛନ୍ତି। ତେଣୁ ମହାପ୍ରଭୁଙ୍କ ଧାରାରେ ଯେଉଁମାନେ ଆସିବେ ସେମାନେ ପ୍ରକୃତ ଧର୍ମକୁ ଜାଣିପାରିବେ, ନହେଲେ ପ୍ରକୃତ ଧର୍ମ ଜାଣିପାରିବେ ନାହିଁ, ଲୋକମାନେ ଜାଣିପାରିବେ ନାହିଁ। ତେଣୁ ବର୍ଷା ଋତୁ ପରେ ଶରତ ଋତୁ ଆସିଲା, ଆମେ ସ୍କୁଲରେ ପାଠ ପଢ଼ା ହେଉଥିଲା, ଆମମାନେ ମନେଥିବ କାହାର ମୁଁ ଏଇ ଭାଗବତଙ୍କୁ ଗତ ବର୍ଷ ମାୟପୁର ଥିଲାବେଳେ ସେଇ କୁଶିଆ ବିଷୟ ତିଥି ସମୟରେ ଆମର ସେ ଶ୍ରୀମନ୍ତ ଗୌରବନ୍ଦ ସିଂ ମହାରାଜଙ୍କର ସମାଧି ମନ୍ଦିର ଅଛି, ସେଇଠି ଯେଉଁ ଭକ୍ତମାନେ ସେବା କରନ୍ତି ତାଙ୍କ ପାଇଁ ଗୋଟିଏ ଆଶ୍ରମ ରହିଛି, ଗୌରବନ୍ଦ ଆଶ୍ରମ। ସେ ଆଶ୍ରମରେ ମୁଁ ଭାଗ କଥା କହୁଥିଲି, ସେଇଠି ଏ କଥା କହିଥିଲି, ମୋର ମନେ ପଡ଼ୁଛି, ଆମ ପିଲାଦିନେ ପଢ଼ୁଥିଲେ ଆପଣ ଜାଣିଥିବ, ବର୍ଷାରେ ଆଷାଢ଼ ଶ୍ରାବଣ ତାପରେ ଆଷାଢ଼ ଶ୍ରାବଣ ଭାଦ୍ର ଆସିନ ଶରତରେ ନିର୍ମଳ ଶୋଭା ଜଗତରେ, ମାନେ ଜଗତର ଏଭଳି ଶୋଭା ରହିଛି, ଆଉ ବୃନ୍ଦାବନ କଥା କ'ଣ କହିବ। ତେଣୁ ଏଇଭଳି ଭାବରେ ଭଗବାନ ଯେତେବେଳେ ବୃନ୍ଦାବନରେ ଗୋଚାରଣ କରୁଛନ୍ତି, ଗୋପୀମାନେ ତାଙ୍କର ଗୃହେ ରହି ଭଗବାନ ଯଦି ଚାଲି ଯାଉଛନ୍ତି, କିନ୍ତୁ ଗୋପୀମାନଙ୍କର ମନ ତାଙ୍କ ସହିତ ଯାଉଛି। ଦଶମ ସ୍କନ୍ଧ 31 ଅଧ୍ୟାୟରେ ଗୋପୀ ଗୀତରେ ସେସବୁ କଥା ଆସିବ। ତେଣୁ ଭଗବାନ ତ ବୃନ୍ଦାବନରେ ବେଣୁବାଦନ କରୁଛନ୍ତି, ସେ ସମୟରେ ଗୋପୀମାନେ ଏକତ୍ରିତ ହୋଇ ଚିନ୍ତା କରୁଛନ୍ତି ଗୋପୀ ଭଗବାନ କୃଷ୍ଣ ବଳରାମ ଏବଂ ତାଙ୍କର ସଖାମାନଙ୍କ କଥା ଚିନ୍ତା କରୁଛନ୍ତି। ଗୋପୀମାନେ ଏଭଳି ଥିଲେ ଯେ ଭଗବାନ ବିରଳରେ ଗୋଟିଏ କ୍ଷଣ ଗୋଟିଏ ମୁହୂର୍ତ୍ତ ତାଙ୍କୁ ଯୁଗ ଭଳି ଲାଗୁଥିଲା। ଶ୍ରୀମୁଖଂ ଚ ତେ ଭଗବାନ ସକାଳ ହେଲେ ଅଟଦିଜତ ଭଗବାନ ମାନେ ଅନ୍ୟ ଦିନରେ କାନକୁ ଚାଲିଯାଆନ୍ତି, ବୃନ୍ଦାବନକୁ ଚାଲିଯାଆନ୍ତି, ସେହି ସମୟରେ ଗୋଟିଏ ତ୍ରୁଟି ତାଙ୍କୁ ଯୁଗ ଭଳି ଲାଗେ, 10 ବର୍ଷ ଭଳି ଲାଗେ ଗୋଟିଏ କ୍ଷଣ। ତ ଅବଶ୍ୟ ତାଙ୍କ ଭଗବାନଙ୍କର ଅଦର୍ଶନରେ ତାଙ୍କୁ ଏଇଭଳି ଲାଗେ। ଏବଂ ଯେତେବେଳେ ଭଗବାନ ଫେରନ୍ତି, କୁଟିଳଂ କୁନ୍ତଳଂ ଭଗବାନଙ୍କର ଯେଉଁ ସୁନ୍ଦର ମୁଖ ରହିଛି, ଶ୍ରୀମୁଖଙ୍କେ ଜଡ଼ଦୀକ୍ଷତା ପକ୍ଷକୁ ଭୂଷାନ, ଯେତେବେଳେ ସେ ଫେରନ୍ତି ସେହି ସମୟରେ ତାଙ୍କ ରୂପକୁ ଦେଖିବା ପାଇଁ କିଛି ସୁଯୋଗ ମିଳେ, କିନ୍ତୁ ସେହି ସମୟରେ ତାଙ୍କର ଯେତେବେଳେ ଚକ୍ଷୁରେ ପଲକ ପଡ଼ିଯାଏ ସେତେବେଳେ ସେ ବହୁତ କ୍ଷୁଦ୍ଧ ହୋଇଯାଆନ୍ତି। ବ୍ରହ୍ମାଙ୍କୁ ବେଶୀ କ୍ଷୁଦ୍ଧ ସେ ହୁଅନ୍ତି। ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, କୋଟି ନେତ୍ର ନାହିଁ ଦିଲ ସବେ ଦିଲ ତୁଇ ଗୋଟିଏ ନେତ୍ର ଦରକାର କିନ୍ତୁ ଦୁଇଟି ଦେଇଛନ୍ତି, ତାପରେ ପୁଣି ପତା ପଡ଼ିଛି, ପତା ରହିଛି, ତେଣୁ ଯେତେବେଳେ ପତା ପଡ଼ିଯାଉଛି ସେତେବେଳେ ସେ କ୍ଷୁଦ୍ଧ ହେଇକି ବ୍ରହ୍ମାଙ୍କ ଉପରେ ଏଇଭଳି ଭାବରେ କ୍ରୋଧ ପ୍ରକାଶ କରୁଛନ୍ତି। ତେଣୁ ଏଇଭଳି ଭାବରେ ଭଗବାନ ଯେତେବେଳେ ଯାଉଛନ୍ତି ବୃନ୍ଦାବନରେ ପ୍ରବେଶ କରୁଛନ୍ତି, ବଂଶୀ ବାଦନ କରୁଛନ୍ତି। ଏ 21 ଅଧ୍ୟାୟର ନାମ ହେଉଛି ବେଣୁଗୀତି, ବେଣୁ ବଂଶୀ ଉପରେ ବର୍ଣ୍ଣନା କରାଯାଇଛି ବେଣୁଗୀତି। ତେଣୁ ଏଇ ବେଣୁଗୀତି କହିଲେ ଗୋପୀମାନେ ସେ ବେଣୁ ପ୍ରତି ଈର୍ଷା କରୁଛନ୍ତି, ଏ ସଞ୍ଚାରୀ ଭାବ ବିଶ୍ୱନାଥ ଗୋଟାକୁ କହୁଛନ୍ତି, ଏ ସଞ୍ଚାରୀ ଭାବ ଯଦି ଈର୍ଷା ବୈଷ୍ଣବ ଜଗତରେ ନାହିଁ, କିନ୍ତୁ ସେ ତାଙ୍କ ଯେଉଁ ଈର୍ଷା କରୁଛନ୍ତି ସେ ଭାବର କଥା, ଭାବ ସ୍ତର ସଞ୍ଚାରୀ ଭାବ କ'ଣ ମୁଁ ଜାଣିନି, ଅବଶ୍ୟ ବିଶ୍ୱନାଥ ଗୋଟାକୁ କହୁଛନ୍ତି ଯେ ବେଣୁ ପ୍ରତି ତାଙ୍କର ବହୁତ କ୍ରୋଧ। ଯେ ବେଣୁ ବେଣୁ ଶବ୍ଦ ବିଶ୍ୱନାଥ ଗୁପ୍ତାକୁ କହୁଛନ୍ତି, ବେଣୁ ଶବ୍ଦଟା ଏଇଟା ପୁଲିଙ୍ଗରେ ଯାଉଛି, ପୁଲିଙ୍ଗରେ ଯାଉଛି, ବଂଶୀ ମୁରଲୀ ଇତ୍ୟାଦି ଏସବୁ ଶବ୍ଦ ହେଉଛି ସ୍ତ୍ରୀଲିଙ୍ଗ, କିନ୍ତୁ ତତ୍ପର୍ଯ୍ୟାୟ ସେ ବେଣୁ ସଦସ୍ୟ ପୁଂସ୍ତ ବେଣୁ ଅର୍ଥ ହେଉଛି ପୁରୁଷ ମାନେ ପୁଲିଙ୍ଗରେ ଯାଉ ସେଇଟା ମାନେ ତାଙ୍କର କହିବାର ଉଦ୍ଦେଶ୍ୟ ପୁରୁଷ ହେଇକି ମଧ୍ୟ ଭଗବାନଙ୍କ ଅଧୀନରେ ଲାଗିକି ରହିଛି ସୌଦିନ କରି ପାଉଛନ୍ତି ତାକୁ ଏଭଳି ଭାବରେ ବେଣୁ ଉପରେ ତାଙ୍କର ବହୁତ କ୍ରୋଧ ପ୍ରକାଶ କରୁଛନ୍ତି ବେଣୁ ତେଣୁ ଆମେ ସବୁ ଶ୍ଲୋକ କହିବା ନାହିଁ ଗୋଟିଏ ଗୋଟିଏ ଶ୍ଲୋକ କହିବା ତେଣୁ ଏହି ଶ୍ଲୋକଟି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ ବରହାପିଡ଼ ନଟବର୍ଗୋ କନ୍ନୟୋ କନିକାର ବିଭ୍ରତବାସ କନକପୀଶ ବୈଜନ୍ତୀ ଚ ମାଳା ରନ୍ଧ୍ରାନ୍ ବେଣୁ ରଧସୁଦୟା ପୂରୟନ୍ ଗୋପବୃନ୍ଦୈ ବୃନ୍ଦାରଣ୍ୟଶ୍ୱରମଣ କୀର୍ତ୍ତି କୀର୍ତ୍ତି ଏ ଶ୍ଲୋକଟି ମୁଁ ଯେତେବେଳେ ପ୍ରଥମେ ଶୁଣିଲି ମୋର ଗୋଟେ ସନ୍ଦେହ ଆସିଥିଲା କାହିଁକି ଏ ଶ୍ଲୋକଟି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଆମେ ସେଦିନ କହିଥିଲେ ବ୍ୟାସଦେବ ଆଡ଼ଭର୍ଟାଇଜ୍ କରିଥିଲେ ଏ ଶ୍ଲୋକଟିକୁ ଆଡ଼ଭର୍ଟାଇଜ୍ କରିଥିଲେ ବ୍ୟାସଦେବ ତାଙ୍କର ଶିଷ୍ୟମାନଙ୍କୁ କେତୋଟି ଯେଉଁ ଶ୍ଲୋକ ଦେଇଥିଲେ ତା ଦେହରେ ଏ ଗୋଟିଏ ଶ୍ଲୋକ ଥିଲା ତାଙ୍କର ଶିଷ୍ୟମାନେ ଏଇ ଶ୍ଲୋକ ସବୁ ଆବୃତ୍ତି କରୁଥିଲା ବେଳେ ସୁଖଦେବ ଗୋସ୍ୱାମୀ ଆକର୍ଷିତ ହେଇକରି ଆସିଲେ ବ୍ରହ୍ମଚିନ୍ତନ କରୁଥିଲେ ଯେତେବେଳେ ଜନ୍ମ ହେଲେ ଜନ୍ମ ହେଇକି ସେ ଚାଲିଲେ ପ୍ରବତ୍ୟା କରିବା ପାଇଁ ତାଙ୍କର ପିତା ତାଙ୍କ ପଛ ପଛରେ ଧାଉଁଥିଲେ କିନ୍ତୁ ସେ ଶୁଣିନଥିଲେ ବ୍ରହ୍ମଚିନ୍ତନ କରୁଥିଲେ କିନ୍ତୁ ଏମିତି କେତୋଟି ଯେତେବେଳେ ଭାଗବତ ଶ୍ଲୋକ ଶୁଣିଲେ ସିଏ ଆସି ତାଙ୍କର ପିତାଙ୍କ ପାଖରୁ ଏ ଭାଗବତଙ୍କୁ ଅଧ୍ୟୟନ କଲେ ତା ଦେହରେ ଏ ଗୋଟିଏ ଶ୍ଲୋକ ଥିଲା ଭଗବାନଙ୍କ ରୂପର ବର୍ଣ୍ଣନା ରହିଛି ଏଠି ଏ ବିଶ୍ୱନାଥ ଗୋଟାକୁ ତାଙ୍କ ଭାଷାରେ କହୁଛନ୍ତି ରାଧାରାଣୀ ବିଶେଷ ଭାବରେ ଚିନ୍ତା କରୁଛନ୍ତି ଭଗବାନ ରୂପକୁ କିନ୍ତୁ ଏଭଳି ଆବେଶ ହେଇଯାଇଛି ରାଧାରାଣୀଙ୍କର ସିଏ ଆଉ ତାଙ୍କ ପାଟିରୁ କଥା ବାହାରୁ ନାହିଁ ତେଣୁ ତାଙ୍କର ହୃଦୟର ଭାବନାକୁ ସୁଖଦେବ ଗୋସ୍ୱାମୀ ଏହି ଶ୍ଲୋକରେ କହିଛନ୍ତି ତେଣୁ ମୁଁ ଚିନ୍ତା କରିଥିଲି ସୁଖଦେବ ଗୋସ୍ୱାମୀ ତ ଏଇ ଶ୍ଲୋକଟି କହିଲେ ଆଉ ଶୁଣିକି କେମିତି ଆଶ୍ଚର୍ଯ୍ୟ ହେଇକି ଆସିଲେ ତେଣୁ ଯାହା ହଉ ସୁଖଦେବ ଗୋସ୍ୱାମୀ ଏଇ ଯେଉଁ କଥାଟି କହୁଛନ୍ତି ଏଇଟାକୁ ଥରେ ମୁଁ ପଚାରିଥିଲି ରାଧାକୃଷ୍ଣ ମହାରାଜଙ୍କୁ କଟକରେ ତାଙ୍କର ଭାଗବତ କଥା ହେଉଥିଲା ଭାଗବତର ବହୁତ କଥା ରହିଛି ଯେଉଁଟା କ'ଣ ଭବିଷ୍ୟତରେ ହେବ ସେ ସବୁ ବର୍ଣ୍ଣନା କରାଯାଇଛି ଯଦି ବ୍ୟାସଦେବ ସବୁ ରଚନା କରିଛନ୍ତି କିନ୍ତୁ ଏଠି ସେ ବ୍ୟାସ ଉପାଚ କହିଲେ ନାହିଁ ଏଠି କହିଛି ସେ ସୁଖ ଉପାଚ ମାନେ ଏଇଟା କହିବେ ଯେଉଁ ଗଙ୍ଗା ନଦୀ ତଟରେ ଶୁକ୍ରତାଳ ସ୍ଥାନରେ ପରୀକ୍ଷିତ ମହାରାଜଙ୍କୁ ସୁଖଦେବ ଗୋସ୍ୱାମୀ କହିବେ ତେଣୁ ସୁଖ ଉପାଚ ବୋଲି କହିଯାଇଛି ଏସବୁ ରହିଛି ଭାଗବତ ସବୁ ଟ୍ରିକ୍ ସବୁ ରହିଛି ଯାହା ହଉ ଏ ଶ୍ଲୋକରେ ଭଗବାନଙ୍କ ରୂପ ବିଷୟରେ ବର୍ଣ୍ଣନା କରାଯାଉଛି ଭଗବାନଙ୍କ ରୂପ କେତେ ସୁନ୍ଦର ବରହା ପିଡ଼ମ୍ ମୟୂର ପୁଚ୍ଛକୁ ଧାରଣ କରିଛନ୍ତି ନଟବର ବପୁ ଭଗବାନ ଯେତେବେଳେ ଯାଉଛନ୍ତି ସେ ଚାଲିକରି ଯାଉନାହାନ୍ତି ନୃତ୍ୟ କରିକରିକା ଯାଉଛନ୍ତି ଛୋଟ ପିଲା ନୃତ୍ୟ କରନ୍ତି ସେଭଳି ଭାବରେ ସେ ନୃତ୍ୟ କରିକରି ଯାଉଛି ନଟବର ବପୁ ଭଗବାନଙ୍କର ଗମନଟା ହେଉଛି ନାଟ୍ୟାଙ୍କ ଗମନ ବପି ତାଙ୍କର ଚାରିଟା ହେଉଛି ନୃତ୍ୟ ବରହା ପିଡ଼ମ୍ ନଟବର ବପୁ କର୍ମଯୋଗ କନିକାର କନିକା ଯେଉଁ କନିଆ ଫୁଲ ଧାରଣ କରିଛନ୍ତି ଏକ ବଚନ ବର୍ଣ୍ଣନା କରାଯାଇଛି କିନ୍ତୁ କେତେବେଳେ ଗୋଟେ କର୍ଣ୍ଣରେ କେତେବେଳେ ଆଉ ଗୋଟେ କର୍ଣ୍ଣରେ ଏଇଭଳି ଭାବରେ ସେ ଲଗାଉଛନ୍ତି ବିଭ୍ରତ ବାସ ଭଗବାନଙ୍କର ପରିଧାନ କରିଛନ୍ତି ବସ୍ତ୍ର ପରିଧାନ କରିଛନ୍ତି କନକ ବିଷ ପୀତ ବସ୍ତ୍ର ଧାରଣ କରିଛନ୍ତି ଭଗବାନ ଏବଂ ବୈଜନ୍ତୀଞ୍ଚ ମାଳା ବୈଜନ୍ତୀ ମାଳା ମାଳା ପାଞ୍ଚ ଏଇ ବୈଜନ୍ତୀ ମାଳା ବୋଧେ ପାଞ୍ଚଟି ରଙ୍ଗ ହେଲେ ବୈଜନ୍ତୀ ମାଳା କୁହାଯାଏ ପାଞ୍ଚଟି ରଙ୍ଗ ବୈଜନ୍ତୀ ମାଳା ରନ୍ଧ୍ରାନ୍ ବେଣୁ ରଧସୁଦୟା ଭଗବାନ ଯେଉଁ ବେଣୁ ବାହାର କରୁଛନ୍ତି ବେଣୁରେ ଯେଉଁ ରନ୍ଧ୍ର ସବୁ ରହିଛି ସେ ଯେଉଁ ଅଧର କହିଲେ ନିମ୍ନ ଉଠକୁ ଅଧର କୁହାଯାଏ ତେଣୁ ଏଇ ଅଧରରେ ଯେତେବେଳେ ଫୁଙ୍କୁଛନ୍ତି ମାନେ ତାଙ୍କର ସୁଧା ତାଙ୍କର ଅମୃତ ପ୍ରଦାନ କରୁଛନ୍ତି ରନ୍ଧ୍ରାଣ ବେଣୁ ରଧସୁଦୟା ପୁରାଣ ପୁରୁଣ୍ଡେଇ ଏଇଭଳି ଭାବରେ ବଂଶୀରେ ତାଙ୍କର ଅଧରାମୃତ ପୂର୍ଣ୍ଣ ହେଇଯାଉଛି ତେଣୁ ଗୋପବୃନ୍ଦମାନେ ଏଠାକୁ ଶ୍ରବଣ କରୁଛନ୍ତି ବିଶେଷ ଭାବରେ ତାଙ୍କର ସାହିତ୍ୟରେ ରହିଛନ୍ତି ସେମାନେ ଗୋପବୃନ୍ଦମାନେ ଶାଖମାନେ ରହିଛନ୍ତି ତେଣୁ ଏହିଭଳି ଭାବରେ ବୃନ୍ଦାରଣ୍ୟ ସ୍ୱପଦରମଣ ଭଗବାନ ଏହିଭଳି ଭାବରେ ବୃନ୍ଦାରଣ୍ୟକୁ ପ୍ରବେଶ କରୁଛନ୍ତି ତାଙ୍କର ପାଦରମଣ ପାଦରମଣ କହିଲେ ପଦରେ ବହୁତ ସୁନ୍ଦର ସୁନ୍ଦର ଚିହ୍ନ ରହିଛି ଭାଗବତ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ବାମ ପାଦରେ ଆଠଟି ଚିହ୍ନ ରହିଛି ଦକ୍ଷିଣ ପାଦରେ ଏଗାରଟି ଚିହ୍ନ ରହିଛି ଏଇ ଚିହ୍ନକୁ ଯଦି ଜଣେ ଧ୍ୟାନ କରିବ ତାହେଲେ ତାର ମଧ୍ୟ ବହୁତ ଫଳ ରହିଛି ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି କପିଳଦେବ ସେଟା କହିଛନ୍ତି କିଶନଦେବ ଗୋଟେ ଭାଷରେ ସେଟା କହୁଛନ୍ତି ଯେମିତି ଭଗବାନଙ୍କ ପାଦପଦ୍ମରେ ଗୋଟେ ଚିହ୍ନ ରହିଛି ଆଙ୍କୁଶ ଚିହ୍ନ ଆଙ୍କୁଶ ଚିହ୍ନକୁ ଯଦି ଜଣେ ଧ୍ୟାନ କରିବ ତାହେଲେ ଯେମିତି ହାତୀକୁ ତାର ମାହୁନ୍ତ ଆଙ୍କୁଶ ଦ୍ୱାରା ନିୟନ୍ତ୍ରଣ କରେ ସେହି ଭାବରେ ଆମର ମନକୁ ଆମେ ନିୟନ୍ତ୍ରଣ କରିପାରିବା ଆଙ୍କୁଶ ହାତୀ ଧରନ୍ତି ହାତୀ ମାହୁନ୍ତ ଯିଏ ଗୋଟେ ଆଙ୍କୁଶ ଧରିଛି କାନକୁ କାନରେ ଆଘାତ ଦିଏ ହାତୀ ଏତେ ବିରାଟ ଜନ୍ତୁ ତାକୁ ସେ କଣ୍ଟ୍ରୋଲ କରେ କି ମା ଆଙ୍କୁଶ ଦ୍ୱାରା ଯେମିତି ଭଗବାନ ପାଦରେ ଗୋଟେ ରହିଛି ଚିହ୍ନ ଆଙ୍କୁଶ ଚିହ୍ନ ରହିଛି ସେଇଟା ଆମର ମନ ହସ୍ତକୁ ଆମେ କଣ୍ଟ୍ରୋଲ କରିପାରିବା ଭଗବାନଙ୍କର ପାଦପଦ୍ମରେ ଯେଉଁ ଚକ୍ରଚିହ୍ନ ରହିଛି ସେ ଚକ୍ରଚିହ୍ନକୁ ଯଦି ଆମେ ଧ୍ୟାନ କରିବା ଆମର ଯଦି ପାପରାଶି ରହିଛି ସବୁ କ୍ଷୟ ହେଇଯିବ ତେଣୁ ଏହିଭଳି ଭାବରେ ଭଗବାନ ପାଦପଦ୍ମର ଯେଉଁ ଚିହ୍ନ ସବୁ ରହିଛି ସେ ଚିହ୍ନକୁ ଧ୍ୟାନ କଲେ ମଧ୍ୟ ତାର କ'ଣ ସବୁ ଫଳ ସବୁ ରହିବ ବର୍ଣ୍ଣନା କରାଯାଇଛି ତେଣୁ ଏହିଭଳି ଭାବରେ ଭଗବାନ ଯଦି ପ୍ରବେଶ କରୁଛନ୍ତି ବୃନ୍ଦାବନରେ ସ୍ୱପଦରମଣ ଭଗବାନଙ୍କ ପାଦପଦ୍ମର ଚିହ୍ନ ସବୁ ରହିଛି ସ୍ୱପଦରମଣ ବୃନ୍ଦାରଣ୍ୟ ସ୍ୱପଦରମଣ ପ୍ରାବିଶ୍ୟ ଗୀତ କୃତି ପ୍ରବେଶ କରୁଛନ୍ତି ଭଗବାନ ଏବଂ ତାଙ୍କର ସାଙ୍ଗ ବାଳକମାନେ ଗୀତ ଗାନ କରୁଛନ୍ତି ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ବିଭିନ୍ନ ସୁନ୍ଦର ଗାନ ଗାନ କରୁଛନ୍ତି ତାଙ୍କ ବାଳକମାନେ ଏହି ବିଭାଗରେ ଗୋପୀମାନେ ସବୁ ଚିନ୍ତା କରୁଛନ୍ତି ବେଣୁ ବିଷୟରେ ତେଣୁ ସେ କହୁଛନ୍ତି ଅକ୍ଷୁଣତାଂ ଫଳମିଦଂ ନ ପରଂ ବିଧାନ ସାକ୍ଷା ପଶୁ ନନ ବ୍ୟବସାୟୋର୍ବୟସି ବକ୍ତଂ ବ୍ରଜେଶ ସୁତୟୋରଣୁବେଣୁଜୁଷ୍ଟଂ ଜୈବା ନିପିତମନୁରକ୍ତ କଟାକ୍ଷମୋକ୍ଷଂ ଭଗବାନଙ୍କର ଯେଉଁ ରୂପ ରହିଛି ଯେଉଁମାନେ ଚକ୍ଷୁ ରହିଛି ଚକ୍ଷୁଣତା ଯେଉଁମାନେ ଚକ୍ଷୁ ରହିଛି ଚକ୍ଷୁର ଫଳ ହେଉଛି ସେଇଟା ଆକ୍ଷୁଣତା ଫଳମିତ ନ ପରମ ବିଧାନ ଯେଉଁମାନଙ୍କ ଚକ୍ଷୁ ରହିଛି ସେ ଚକ୍ଷୁରେ ଶ୍ରେଷ୍ଠ ଲାଭ କେଉଁଟା ନା ଭଗବାନଙ୍କ ଏଇ ରୂପକୁ ଦର୍ଶନ କରିବା ଅକ୍ଷୁଣତା ଫଳମିତ ଇଏ ହେଉଛି ଚକ୍ଷୁର ଫଳ ନ ପରମ ବିଧାନ ଆଠରୁ ଆଉ କିଛି ଉନ୍ନତ କିଛି ଚକ୍ଷୁର ଫଳ ନାହିଁ ଯଦି ଆମେ ଭଗବାନ ରୂପ ଦର୍ଶନ କରିପାରିବା ଭଗବାନ କାହାକୁ ଅନ୍ଧ କରିଦେଉଛନ୍ତି ତେଣୁ ଯେଉଁମାନଙ୍କ ଚକ୍ଷୁ ରହିଛି ସେମାନେ ଏଇ ଭଗବାନଙ୍କ କନ୍ଦର୍ଭ କୋଟି କମନୀୟ ବିଶେଷ ସୋଭମ କୋଟି କନ୍ଦର୍ଭର ରୂପ ଭଗବାନଙ୍କର ରହିଛି ଧନୁଦାସ ଜଣେ ଥିଲେ ତାହାଉପରେ ଆମର ରଙ୍ଗନାଥଙ୍କର ସେ କଥାରେ ରହିଛି ଆମର ଯେଉଁ ରହିଛନ୍ତି ମାଧ୍ୟାଚାର୍ଯ୍ୟ ନା ରଙ୍ଗନାଥରେ ଯେଉଁ ରହିଛନ୍ତି ମାଧ୍ୟାଚାର୍ଯ୍ୟ ତାଙ୍କର ଇଏ ରାମଚାର୍ଯ୍ୟ ଇଏ ହେଉଛି ଶ୍ରୀ ସମ୍ପ୍ରଦାୟ ରାମାଚାର୍ଯ୍ୟ ରାମଚାର୍ଯ୍ୟ ତେଣୁ ଶ୍ରୀ ରାମଚାର୍ଯ୍ୟ ତାଙ୍କର ସେଠି ମନ୍ଦିରରେ ତାଙ୍କର ରହିଛି ଖ୍ୟାତି ରହିଛି ତେଣୁ ସେହି ସମୟରେ ଥରେ ଜଣେ ଇଏ ଥିଲେ ଜଣେ ମାନେ କାମ ବେଗ ତାଙ୍କର ରହିଛି ଧନୁର୍ଦାସ ବୋଲି ଜଣେ ଥିଲେ ସେ ସେ ତାଙ୍କର ସ୍ତ୍ରୀ ରୂପ ପ୍ରତି ସ୍ତ୍ରୀର ରୂପ ପ୍ରତି ଆକର୍ଷିତ ହେଇକି ରହିଥିଲେ ବହୁତ ରୂପ ତାର ରହିଛି ସ୍ତ୍ରୀର ତେଣୁ ସେ ମନ୍ଦିରକୁ ଆସିନଥିଲେ ଭଗବାନ ରୂପକୁ ଦର୍ଶନ କରୁନଥିଲେ ତାର ସ୍ତ୍ରୀର ରୂପକୁ ଦର୍ଶନ କରୁଥିଲେ ତେଣୁ ଏଇଟାକୁ ଦେଖିଦେଲେ ରାମାନୁଜାଚାର୍ଯ୍ୟ ଦେଖିଦେଲେ ତେଣୁ ସେ ତାଙ୍କୁ ପଚାରିଲେ କହିଲେ ତେଣୁ ଭଗବାନ ଏତେ ସୁନ୍ଦର ରୂପ ରମନାଥଙ୍କର ଏତେ ସୁନ୍ଦର ରୂପ ରହିଛି ତୁମେ ପଛଆଡ଼ କରିକି ଜଣେ ଅନ୍ୟ ଜଣେ ସ୍ତ୍ରୀ ଲୋକ ଦେଖୁଛ ନା ଆଜ୍ଞା ତାର ରୂପ ବହୁତ ସୁନ୍ଦର ଠାକୁରଙ୍କ ରୂପଠାରୁ ଏତେ ମାନେ ସୁନ୍ଦର ଲାଗୁ ନାହିଁ। ସେ ରାମଚାର୍ଯ୍ୟ କହିଲେ, ଯଦି ମୁଁ ତୁମକୁ ଠାକୁରଙ୍କ ରୂପ ଦେଖେଇଦେବି, ଯାହାଙ୍କ ରୂପ ତୁମେ ଯଦି ସ୍ତ୍ରୀ ରୂପ ଦେଖୁଛ ତାହାଠୁ ଆହୁରି ଅଧିକ ସୁନ୍ଦର ନା, ତାହେଲେ ମୁଁ ଆଉ ସ୍ତ୍ରୀ ଆଉ ଏତେ ଆକର୍ଷିତ ହେବି ନାହିଁ। ତେଣୁ ମୁଁ ରାମଚାର୍ଯ୍ୟ ଭଗବାନ ପ୍ରାର୍ଥନା କଲେ ରାମନାଥଙ୍କୁ। ତେଣୁ ରାମନାଥ ଯେତେବେଳେ ଦେଖିଲେ ଭଗବାନଙ୍କ ରୂପକୁ ଦେଖେଇଦେଲେ, ଭଗବାନ ତାଙ୍କର ରୂପକୁ ଦେଖେଇଲେ, ସେ ରୂପ ଦେଖିଲେ ଭଗବାନଙ୍କ ରୂପ କେତେ ସୁନ୍ଦର। କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭମ୍, ଭୌତିକ ଜଗତରେ ଗୋଟିଏ ପୁରୁଷ ଗୋଟିଏ ସ୍ତ୍ରୀର ଯେଉଁ ଆକର୍ଷଣ, ଇଏ ହେଉଛି ଗୋଟିଏ କନ୍ଦର୍ପର ଆକର୍ଷଣ। ଗୋଟିଏ କନ୍ଦର୍ପ ଦ୍ୱାରା ସମସ୍ତେ ମୋହିତ ହେଇକି ରହିଛନ୍ତି ଭୌତିକ ଜଗତରେ। କିନ୍ତୁ ଭଗବାନଙ୍କ ଯେଉଁ ରୂପ, କୋଟି କନ୍ଦର୍ପ ରୂପକୁ ମଧ୍ୟ ଧିକାର କରେ, କିଏ ସୁନ୍ଦର ଭଗବାନ ରୂପ। ଆଜି ରାମାନୁଜାଚାର୍ଯ୍ୟଙ୍କର କୃପାରୁ ସେ ଧନୁଦାସ ଭଗବାନ ସେ ରୂପକୁ ଦର୍ଶନ କଲେ। ତେଣୁ ସେ ରୂପ ଯେତେବେଳେ ଦର୍ଶନ କଲେ, ଆଉ ସ୍ତ୍ରୀର ରୂପକୁ ଦେଖିବା ପାଇଁ ଆଉ ତାଙ୍କୁ ଇଚ୍ଛା ହେଲା ନାହିଁ। ଯମୁନାଚାର୍ଯ୍ୟ ଜଣେ ଆମର ଆଚାର୍ଯ୍ୟ ରହିଛନ୍ତି, ସେ ସେ କଥା କହିଛନ୍ତି, ଯଦବଧି ମମ ଚେତ କୃଷ୍ଣ ପଦାର ବିନ୍ଦୁ, ଭଗବାନଙ୍କ ପାଦପଦ୍ମରେ ମୋର ମନ ଯେତେବେଳେ ଆନନ୍ଦିତ ହେଉଛି, ସେହି ସମୟରେ ଯଦି ନାରୀ ସଙ୍ଗ କଥା ଚିନ୍ତା ଆସିବ, ସେ ତାହେଲେ ମୁଖ ବିକାର ହେଇଯିବ, ଛେପ ପକାଇବାକୁ ଇଚ୍ଛା ହେବ। ଭଗବାନଙ୍କ ରୂପ ଆମେ ଦେଖିପାରୁନି, ଆମ ଚକ୍ଷୁ ନାହିଁ, କିନ୍ତୁ ଗୋପୀମାନଙ୍କର ଚକ୍ଷୁ ଥିଲା। ତେଣୁ ସେ କହୁଛନ୍ତି, ଅକ୍ଷୁଣତା ଫଳ ମିଳ, ଚକ୍ଷୁର ଫଳ ହେଉଛି ଏଇଟା, ଭଗବାନ ରୂପ ଦର୍ଶନ କରିବା। ଅକ୍ଷୁଣତା ଫଳ ନ ପର ବିଲାମ, ଆଠର କିଛି ଉନ୍ନତ ଫଳ ନାହିଁ ଚକ୍ଷୁର। ତେଣୁ ସଖ୍ୟ ପଶୁ ନନୁ ବ୍ୟବସାୟ ବୟସୀ, ଭଗବାନ ବିଭିନ୍ନ ବୃନ୍ଦାବନରେ ବିଭିନ୍ନ ଗୋଟିଏ ପରେ ଗୋଟିଏ କାରଣକୁ ଯାଉଛନ୍ତି, ଦ୍ୱାଦଶ ବନ ରହିଛନ୍ତି। ଜୟ ରାଧେ ଜୟ କୃଷ୍ଣ ଜୟ ତେଣୁ ଗୋଟିଏ ବନ ଗୋଟିଏ ପରେ ଗୋଟିଏ ବନକୁ ପ୍ରବେଶ କରୁଛନ୍ତି ଭଗବାନ। ସଖ୍ୟ ତାଙ୍କ ସଖମାନଙ୍କ ସହିତ ପଶୁଙ୍କୁ ଆଗେ ରଖି, ଗାଭୀମାନଙ୍କୁ ଆଗେ ରଖିକରି ବିବେଶ ଭଗବାନ ପ୍ରବେଶ କରୁଛନ୍ତି। ସେଇ ବକ୍ତ୍ରଂ ବ୍ରଜେଶ ସୁତୟ, ତାଙ୍କ ମୁଖରେ ବ୍ରଜେଶ ସୁତୟ ଭଗବାନ କୃଷ୍ଣ ଅନୁବେଣୁ ଦୁଷ୍ଣ ବେଣୁ ଧାରଣ କରିକି ବେଣୁ ବାଦନ କରୁଛନ୍ତି। ଜୈବା ନିପିତ, ତେଣୁ ସେଇ ରୂପକୁ ଯେଉଁମାନେ ଦେଖିବେ, ଖାଲି ଚକ୍ଷୁରେ ଦେଖିବେ ନାହିଁ, ଚକ୍ଷୁରେ ପାନ କରିବେ, ନିପିତ ପାନ କରିବେ ସେମାନେ ଭଗବାନ ରୂପକୁ। ଜୈବ ନିପିତ ଅନୁରକ୍ତ କଟାକ୍ଷ ମୋକ୍ଷମ, ଭଗବାନଙ୍କର ଯେଉଁ ଯଦି ସେ ରୂପକୁ ଜଣେ ଦେଖିଦେବ, ତାହେଲେ ସେ ରୂପ ଯେଉଁ ରହିଛି, ରୂପମାଧୁର ରହିଛି, ସେ ସନ୍ତୁଷ୍ଟ ହେବ ନାହିଁ। ସେ ରୂପକୁ ଦେଖିଲେ ଆହୁରି ଅଧିକରୁ ଅଧିକ ଦେଖିବା ପାଇଁ ତାର ଆଗ୍ରହ ହେବ। ପ୍ରଥମ ଚର୍ତ୍ତାଙ୍କୁ ବର୍ଣ୍ଣନା କରାଯାଇଛି, ଅଭିତୃପ୍ତ ଯେତେବେଳେ ରୂପ ଦେଖୁଛନ୍ତି ସେମାନେ ତୃପ୍ତ ହେଇପାରନ୍ତି ନାହାନ୍ତି, ଯେତେ ଦେଖିଲେ ମଧ୍ୟ ଆହୁରି ଦେଖିବା ପାଇଁ ଚାହୁଁଛନ୍ତି ସେମାନେ ସେ ରୂପକୁ। ତେଣୁ ଏହିଭଳି ଭାବରେ ଅକ୍ଷୁଣତା କଣମିଦମ୍ ନ ପରମ ବିଦାମ, ଏଇଠି ସ୍ଥାବର ଜାତିତ୍ୱ ଏଠି ଯେଉଁ ରହିଛି, ଯେଉଁ ରହିଛି ବଂଶୀପତି ତାଙ୍କର ମୁଁ ଯେଉଁ କହିଲି ଈର୍ଷା ରହିଛି, ଏ ସଞ୍ଚାରୀ ଭାବ ବୋଲି କୁହାଯାଇଛି। ବଂଶୀ ଏଇଟା ଉନ୍ନତ ବଂଶୀ କ'ଣ ବାଉଁଶରେ ଆସିଛି ନା, ବାଉଁଶ ଜାତି ସ୍ଥାବର ଜାତି, ସ୍ଥାବର ଜାତି ସେ ସ୍ଥାବର ଜାତି ବାଉଁଶ ରହିଛି ସେଥିରେ ମଧ୍ୟ ଶୁଷ୍କ ତାଙ୍କର ଈର୍ଷା ରହୁଛି ବଂଶୀ ପ୍ରତି ବହୁତ କଥା ରହିଛି ଆମେ ଖାଲି ସଂକ୍ଷେପରେ କହୁଛେ ହଁ ସେଥିରେ କରାହେଇଛି କରାହେଇଛି ଭଲ କରାହେଇଛି ଆଉ ଗୋଟେ ଶ୍ଳୋକ ଆସିବ ସେ କଥା ତେଣୁ ସେ କହୁଛନ୍ତି ଯେ ଗୋପ୍ୟ କିମ୍ ଆଚାର୍ଯ୍ୟ କୁଶଳ ଗୋପୀମାନେ ଏ ସଖୀମାନେ ଏ ଯୋଉ ବଂଶୀ ବେଣୁ ବଂଶୀ କହୁନାହାନ୍ତି ବେଣୁ କହିବା କାରଣ ତାର ପୁରୁଷତ୍ଵ ଏଇଟା ପୁଲିଙ୍ଗରେ କହୁଛନ୍ତି ପୁରୁଷ ବୋଲି ତାଙ୍କର ଈର୍ଷା ଆସୁଛି ତାଙ୍କ ପ୍ରତି ପୁରୁଷ ହେଇକିରି ଭଗବାନଙ୍କର ଅଧସ୍ତାକୁ ଛାଡ଼ୁନାହାନ୍ତି ଆମର ସ୍ତ୍ରୀ ଜାତି ଆମର ପ୍ରକୃତିର ଅଧିକାର ସେଠି ଭଗବାନ ହେଉଛନ୍ତି ଗୋପ ଗୋପ ଜାତି ଇଏ ସ୍ଥାବର ଆମେ ହେଉଛୁ ଗୋପୀ ଭଗବାନ ଗୋପ ଆମେ ହେଉଛୁ ଭଗବାନ ତ ଆମେ କହିଦେଉଛେ କିନ୍ତୁ ସେ କୃଷ୍ଣ ବୋଲି କହୁଛନ୍ତି କୃଷ୍ଣ ହେଉଛି ଗୋପ ଗୋପ ଜାତିର ସେ ଆମେ ହେଉଛୁ ଗୋପୀ ଜାତି ଆମର ତାଙ୍କର ଅଧସ୍ତା ପାନ କରିବା ଅଧିକାର ରହିଛି କିନ୍ତୁ ଇଏ ଗୋଟେ ସ୍ଥାବର ଜାତି ହେଇକିରି ମଧ୍ୟ ସେ ମୁଖ ପଦ୍ମରେ ରହିଛି ଲାଗିକି ରହିଛି ତେଣୁ ଗୋପ୍ୟ କିମ୍ ଆଚାରଦାୟ କୁଶଳ ସମ ବେଣୁ କ'ଣ ପୁଣ୍ୟ କାର୍ଯ୍ୟ କରିଥିଲା କୁଶଳ କାର୍ଯ୍ୟ କ'ଣ କରିଥିଲା ଯେ ଆଜି ଏ ବେଣୁ ଦାମୋଦର ଅଧରସୁଧା ଅପି ଗୋପୀ ଗାନା ଦାମୋଦରଙ୍କର ଅଧରସୁଧାକୁ ପାନ କରୁଛି ଯେଉଁଟା ଗୋପୀମାନଙ୍କର ଦାବି ରହିଛି ସେଥିରେ ଗୋପୀମାନଙ୍କର ରହିଛି ସେଥିରେ ଅଧିକାର ରହିଛି ଆଜି ଏଇ ବଂଶୀ ଜାତି କ'ଣ ବାଉଁଶ ଜାତିରେ ହେଇକିରି ମଧ୍ୟ ସ୍ଥାବର ଜାତିରେ ହେଇକିରି ମଧ୍ୟ ସିଏ ତାଙ୍କର ଅଧସୁଧା ପାଳନ କରୁଛନ୍ତି ଭୁକ୍ତେ ସ୍ୱୟଂ ଯଦ ବଶିଷ୍ଠ ରସଂ ଅଧିନିୟ ଏବଂ ଇଏ ଆମର ଧନ ହେଉଛନ୍ତି ସିଏ ତାଙ୍କର ଅଧସୁଧା ହେଉଛି ଆମର ଧନ ଗୋପୀମାନଙ୍କର ଧନ ଆମର ଧନକୁ ସିଏ ଚୋରି କରୁଛି କିନ୍ତୁ ମାନେ ଲୁଚାଛୁଆ ନାହିଁ ଡିକ୍ଲାର କରିକି ବଞ୍ଚିକି ବାହାର ଉପରେ ଚୋରି କରୁଛି ଏବଂ ଭୁକ୍ତେ ସ୍ୱୟଂ ନିଜେ ଭୋଗ କରୁଛି ଏବଂ ଯାହା ରହିଲା ବାକି ଯାହା ରହିଲା ସିଷ୍ଟମ ରସମ ହ୍ରଦିନୀୟ ଏଇ ରସକୁ ହ୍ରଦ ମାନେ ଯେଉଁ କାଳିଦି ହ୍ରଦ ରହିଛି ବା ସବୁ ହ୍ରଦ ସବୁ ରହିଛି ଏମାନେ ସବୁ ପାନ କରୁଛନ୍ତି କାହିଁକି ନା ଏଇ ବାଉଁଶ ଯେଉଁ ହେଇଛି ସେ ଜଳରୁ ଏଇ ବାଉଁଶ ବୃକ ହେଇଛି ତେଣୁ ଜଳମାନେ ଭାବୁଛନ୍ତି ଏମାନେ ଆମର ପୁତ୍ର ମାନେ ସେ ବାଉଁଶମାନେ ଏମାନେ ପୁତ୍ର ତେଣୁ ସେମାନେ ସେଥିରେ ଆନନ୍ଦିତ ହେଉଛନ୍ତି ଯେଉଁ ନଦୀ ବା ଜଳ ହ୍ରଦ ସବୁ ରହିଛି ସେ ଜଳ କ'ଣ ରୋମାଞ୍ଚିତ ହେଇଯାଉଛି ସେଥିପାଇଁ ତା ଯେଉଁ ଜଳର ଯେଉଁ ପଦ୍ମଜାହାଜ ହେଉଛି ସେ ଜଳର ସେ ରୋମାଞ୍ଚ ବୋଲି କୁହାଯାଉଛି ସେମାନେ ରୋମାଞ୍ଚିତ ହେଇଯାଉଛନ୍ତି ଏବଂ ଋଷ୍ୟତ ତ୍ୱଚସ୍ରୁ ମୁମୁଚ ତରବୋ ଯଥାର୍ଥିଆ ସେ ଯେଉଁ ଏତେ ଆନନ୍ଦିତ ହେଉଛନ୍ତି ଋଷ୍ୟତ ଏତେ ଆନନ୍ଦିତ ହେଉଛନ୍ତି ବାଉଁଶମାନେ ବା ତରୁମାନେ ମଧ୍ୟ ତରୁ ଜାତି ତାଙ୍କର ସେମାନେ ସବୁ ତରୁ ଜାତି ସ୍ଥାବର ଜାତି ସେମାନେ ମଧ୍ୟ ଅଶ୍ରୁ ମାନେ କନ୍ଦନ କରୁଛନ୍ତି ଅଶ୍ରୁ ମୁମୁଚ ତାଙ୍କର ଯେଉଁ ଗଛରେ ଯେଉଁ ସବୁ ବାହାରେ ସବୁ ରସ ସବୁ ବାହାରେ ସେଠି ଯେମିତି ଅଶ୍ରୁ ମୋଚନ କରୁଛନ୍ତି ଅଶ୍ରୁ ମୁମୁଚ ତରବୋ ଯଥାର୍ଯ୍ୟା ତରବ ତରୁମାନେ ବୃକ୍ଷମାନେ ଏଭଳି ଭାବରେ ଗଣସିଙ୍କୁ ଶୁଣି ତାଙ୍କର ଏଭଳି ଆସୁଛି ତାଙ୍କର ପ୍ରତିକ୍ରିୟା ସବୁ ଆସୁଛି ଯଥା ଆର୍ଯ୍ୟା ଆର୍ଯ୍ୟା କହିଲେ ସେମାନେ ପ୍ରକୃତରେ ବୈଦିକ ସଭ୍ୟତାରେ ଅଛନ୍ତି ଆର୍ଯ୍ୟ ବୈଦିକ ନୀତି ଅନୁସାରେ କାର୍ଯ୍ୟ କରୁଛନ୍ତି କେମିତି ଆର୍ଯ୍ୟ ତେଣୁ ଏଇଭଳି ଭାବରେ ସେମାନେ ଆନନ୍ଦିତ ହେଉଛନ୍ତି ଭଗବାନଙ୍କ ସେବାରେ ରହିଛନ୍ତି ଆମର ବଂଶୀ ଭଗବାନଙ୍କ ସେବାରେ ରହିଛନ୍ତି ତେଣୁ ଆଉ ଗୋଟେ ତିନିଟା ଶ୍ଳୋକ କରିକି ଆମେ ଶେଷ କରିବା ସେ କହୁଛନ୍ତି ପ୍ରାୟ ଗତାମ୍ବ ବିହତା ମନୟୋ ବନେସ୍ମିନ୍ କୃଷ୍ଣେ ଚିତଂ ତଦୀତଂ କଳବେଣୁ ଗୀତଂ ଆରୁହ୍ୟ ଯେ ଧୂମଗୁଜାନ୍ ରୁଚିର ପ୍ରବଳାନ୍ ଶୁଣନ୍ତି ମିଳିତ ଦୃଶୋ ବିଗତାନ୍ୟବାଚ ପ୍ରାୟ ଗତାମ୍ବ ହେ ଅମ୍ବ ହେ ସଖୀ ପ୍ରାୟ ଏମାନେ ଯେଉଁ ବିହଗା ଯେଉଁ ପକ୍ଷୀମାନେ ସବୁ ଅଛନ୍ତି ଭଗବାନଙ୍କ ବେଣୁ ଶୁଣିକିରି ସମସ୍ତ ବୃନ୍ଦାବନ ଯେତେ ପଶୁ ପକ୍ଷୀ ତରୁ ଲତା ଇତ୍ୟାଦି ସମସ୍ତେ ତାଙ୍କର ଆନନ୍ଦିତ ହେଉଛନ୍ତି ସବୁଗୁଡ଼ା ବର୍ଣ୍ଣନା କରାଯାଇଛି ଆମେ କେତୋଟି ଖାଲି ଶ୍ଳୋକ ନେଇଛେ ତେଣୁ ଏଥିରେ କୁହାଯାଉଛି ଯେ ପ୍ରାୟ ଗତାମ୍ବ ବିହଗା ଯେଉଁ ପକ୍ଷୀମାନେ ସବୁ ରହିଛନ୍ତି ସେ ବେଣୁଧୁଣୀ ଶୁଣିକିରି ବିବାହ ମାନେ କ'ଣ କରୁଛନ୍ତି ନା ମୁନି ଏମାନେ ସବୁ ମୁନି
ମୁନି
ଆମେ ସେଦିନ କହିଥିଲେ ମୁନି ସେମାନେ ସବୁ ମୁନି ସେମାନେ ବନେଶ୍ମି ବନେ ରହିକରି ମଧ୍ୟ ଏମାନେ କୃଷ୍ଣ ଖିତମ ବୃକ୍ଷର ଉପରକୁ ଚାଲିଯାଇ ଭଗବାନଙ୍କ ରୂପକୁ ଦର୍ଶନ କରୁଛନ୍ତି କୃଷ୍ଣ ଖିତମ ତଦୁଦିତମ ସେ ଯେଉଁ ବେଣୁ ବାଦନ କରୁଛନ୍ତି ତଦୁଦିତମ ଆଉ କେହି ସେଭଳି ବେଣୁ ବାଦନ କରିପାରିବେ ନାହିଁ ବିଶ୍ୱନାଥ ଚକ୍ରପୁଟ ଦର୍ଶନ କରିଛନ୍ତି ଭଗବାନଙ୍କର ଯେତେ ବିଭିନ୍ନ ପ୍ରକାର ଅବତାର ସବୁ ରହିଛନ୍ତି ତା ଭିତରେ ତସ୍ମାତ୍ କୃଷ୍ଣାଦେବ ଉଦିତମ ଭଗବାନ କୃଷ୍ଣଙ୍କର ଇଏ ହେଉଛି ମାଧୁର୍ଯ୍ୟ ମାଧୁର୍ଯ୍ୟ ଚତୁଷ୍ଟୟ ରହିଛି ଯେଉଁଥିରେ କି କେହି ସମାନ ହେଇପାରିବେ ନାହିଁ ଭଗବାନଙ୍କର ଯେତେ ଅବତାର ସବୁ ବିଷ୍ଣୁ ଅବତାର ସବୁ ରହିଛନ୍ତି ରାମ ନୃସିଂହ ବାହନ ଇତ୍ୟାଦି ଯେତେ ଅବତାର ଅଛନ୍ତି ଭଗବାନଙ୍କର ଏଇ ଯେଉଁ ବେଣୁ ମାଧୁର୍ଯ୍ୟ ତ କାହାର କେହି ସମାନ ହେଇପାରିବେ ନାହିଁ ଚାରୋଟି ମାଧୁରୀ ଭଗବାନଙ୍କର ବୈଶିଷ୍ୟତ୍ୱ ରହିଛି ବେଣୁ ମାଧୁରୀ ରୂପମାଧୁରୀ ଭଗବାନଙ୍କ କନ୍ଦର୍ପ କୋରି କମନୀୟ ବିଶେଷ ଶୋଭନ ରୂପମାଧୁରୀ ଏବଂ ବିଶେଷ ଭାବରେ ତ୍ରିଭଙ୍ଗ ଲଳିତ ଇଏ ହେଉଛି ରୂପମାଧୁରୀ ଭଗବାନଙ୍କର ପ୍ରେମ ମାଧୁରୀ ଆଉ ଲୀଳା ମାଧୁରୀ ଏହି ଚାରୋଟି ମାଧୁରୀରେ ମଧ୍ୟରେ ଭଗବାନ ସହିତ କୃଷ୍ଣଙ୍କ ସହିତ କେହି ସମାନ ହେଇପାରିବେ ନାହିଁ ତେଣୁ କୃଷ୍ଣ ତୁ ଭଗବାନ ସ୍ୱୟଂ କରାଯାଇଛି କୃଷ୍ଣଙ୍କ ସହିତ କେହି ସମାନ ହେଇପାରିବେ ନାହିଁ ଚେତନ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି ବ୍ରହ୍ମାଙ୍କର ଯେଉଁ ଗୁଣ ରହିଛି 50 ଗୁଣ ରହିଛି ଏସବୁ ଭଗବାନଙ୍କ ସବୁ ଗୁଣ ତାଙ୍କ ପାଖରେ କିଛି କିଛି ସଂଖ୍ୟାରେ ରହିଛି କିଛି କିଛି ପରିମାଣରେ ରହିଛି ତାଙ୍କ ଉପରେ ରହୁଛି ଶିବଜୀଙ୍କର ତାଙ୍କର 5 ଗୁଣ ଅଧିକାର ରହିଛି ବିଶେଷ ଗୁଣ ରହିଛି ଶିବଜୀଙ୍କର ତାଙ୍କ ଉପରେ ଯେତେ ବିଷ୍ଣୁ ତତ୍ତ୍ୱ ସବୁ ରହିଛନ୍ତି ତାଙ୍କର ଆହୁରି ଅଧିକା 5 ଗୁଣ ରହିଛି ଏମିତି 60 ଗୁଣ ଯାଇ ରହିଛନ୍ତି ବିଷ୍ଣୁଙ୍କ ପାଖରେ କିନ୍ତୁ ତାଙ୍କ ପାଖରେ ଏଇ 4 ଗୁଣ ନାହିଁ କୃଷ୍ଣଙ୍କର ଯେଉଁ 4 ଗୁଣ ରହିଛି ବେଣୁ ମାଧୁରୀ ରୂପମାଧୁରୀ ଲୀଳା ମାଧୁରୀ ଏବଂ ପ୍ରେମ ମାଧୁରୀ ବକ୍ତିଷ୍ଠାଙ୍କ ସୁନ୍ଦର ବର୍ଣ୍ଣନା କରାଯାଇଛି ତେଣୁ ଇଏ ହେଉଛି ସେଥିପାଇଁ କହୁଛି ତଦ୍ୱିତୀତମ୍ କୃଷ୍ଣଙ୍କ ଠାରେ ଆଉ କେହି ଆବିର୍ଭୂତମ୍ ଆଉ କାହା ସହିତ କାହା ଠାରେ ସେ ସବୁ ବେଣୁ ମାଧୁରୀ ନାହିଁ କାହା ପାଖରେ ନାହିଁ ସେଠୁ ବେଣୁ ମାଧୁରୀ ତେଣୁ ଏଇ ଯେଉଁ ବେଣୁ ଗାହାଣ କରୁଛନ୍ତି କୃଷ୍ଣ ଗୀତମ୍ ତଦୁତ୍ଥିତମ୍ ତଦୁଦ୍ୱିତମ୍ କଳବେଣୁ ଗୀତମ୍ ବେଣୁ ଗୀତ ବହୁତ ସୁନ୍ଦର ଗୀତ ରହିଛି କଳବେଣୁ ଗୀତମ୍ ଆରୁହ୍ୟ ଦ୍ରୁମ ମୃଜାନ ରୁଚିର ପ୍ରବାଳାନ ବୃକ୍ଷର ଉପରକୁ ଚାଲିଯାଇ ଦ୍ରୁମା ଆରୁହ୍ୟ ଆରମ୍ଭ କରି ଦ୍ରୁମ ମୃଜାନ ସେମାନେ ସବୁ ସେ ବୃକ୍ଷକୁ ଜାବୁଡ଼ିକି ଧରିଛନ୍ତି କାହିଁକି ନା ସେମାନେ ଆଉ ତାଙ୍କର ସ୍ଥିର ହେଇପାରୁନାହାନ୍ତି ଭଗବାନ ରୂପ ଦେଖି ସେ ବିଚଳିତ ହେଇଯାଉଛନ୍ତି କାଳେ ପଡ଼ିଥିବ ସେଗୁଡ଼ିକ ଜାବୁଡ଼ିକି ଧରିଛନ୍ତି ଏବଂ ରୁଚିର ପ୍ରବାଳାନ ବୃକ୍ଷମାନେ ମଧ୍ୟ ସେମାନେ ମଧ୍ୟ ଭଗବାନଙ୍କ ରୂପ ବେଣୁ ଗତି ଶୁଣିକିରି ତାଙ୍କର ମଧ୍ୟ ରୋମାଞ୍ଚ ଜାତ ହେଉଛି ତେଣୁ ନୂତନ ପଲ୍ଲବ ସବୁ ଅଙ୍କୁରିତ ହେଉଛି ରୁଚିର ପ୍ରବାଳାନ ଏବଂ ଶୁଣନ୍ତି ମିଳିତ ଦୃଶ୍ୟ ସେମାନେ ଯେଉଁ ଶୁଣୁଛନ୍ତି ଚକ୍ଷୁ ମୁଦ୍ରିତ କରି ଶୁଣୁଛନ୍ତି ବିଗତାନ୍ୟ ବାଚ ଅନ୍ୟ କୌଣସି କଥାବାର୍ତ୍ତା ନାହିଁ ଚୁପଚାପ ଶୁଣୁଛନ୍ତି ଭଗବାନଙ୍କ ତେଣୁ ଆଉ ଗୋଟିଏ ଶ୍ଳୋକ କହିବା ତା ପୂର୍ବରୁ ଆମେ ଗୋଟିଏ ବେଣୁ ଗୀତ ଗୋଟେ ଗାନ କରିବା ଆମର ଶାଲବ ରଚନା କରିଛନ୍ତି ବୃନ୍ଦାବନୀ ବଂଶୀ କେ ବଜାଇଲା
ପାଷାଣ ହୋଇଲା ପାଣି ଯମୁନା ବନେ ଉଜାଣି ପାଷାଣ ହୋଇଲା ପାଣି ଯମୁନା ବନେ ଉଜାଣି ଝର ଝର ମନ୍ଦ ରଙ୍ଗ ହୋଇଲା
ଭାବୁଥିଲି ଦେଖିବେନି ମୁଁ ଜାଣିଛି ଏ ଖାତାରେ ମୋର ଅଛି ବୋଲି ମୁଁ ଚେଷ୍ଟା କଲି ନେଟ୍ରେ PDF ମାରି କାଇଁ ଆସିଲାନି କିନ୍ତୁ ଏବେ ଦେଖିଲା ବେଳକୁ ଏ ଗୀତଟି ରହିଛି ମୁଁ ଗତ ବର୍ଷ ଗାଇଥିଲି ନାୟକରେ ଲେଖା ହେଇଥିଲା ଯାହା ହଉ ଭଗବାନ ଚାହୁଁଛନ୍ତି ଶୁଣିବା ପାଇଁ ଗୀତଟି ବର୍ତ୍ତମାନ ମଧ୍ୟ ଚାହୁଁଛନ୍ତି ତେଣୁ 20 ଶ୍ଳୋକରୁ ଆମେ 3-4 ଶ୍ଳୋକ କହିଲେ ଗୋଟେ ଅନ୍ତିମ ଶ୍ଳୋକ କହିବା 58 ଶ୍ଳୋକ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଅନ୍ତାୟ ମଧୁରବଳା ହରିଦାସ ବର୍ଜ୍ୟୋ ଜୟ ରାମ କୃଷ୍ଣ ଚରଣ ସ୍ପର୍ଶ ପ୍ରମୋଦ ମାନନ୍ତ ନଦୀ ସୋ ବନୟୋତୟୋର୍ଜ ପାନୀୟ ସୁଦ କନ୍ଦର କନ୍ଦ ମୂଳେଇ ଭାଗବତମରେ 3 ହରିଦାସଙ୍କ କଥା ରହିଛି ଭାଗବତ 3 ହରିଦାସଙ୍କ କଥା ରହିଛି କିଏ କିଏ ଜଣ ହେଉଛି ଯୁଧିଷ୍ଠ ମହାରାଜ ଜଣ ହେଉଛି ଉଦ୍ଧବ ଆଉ ଜଣେ ଦୀର୍ଘବର୍ତ୍ତନ ତେଣୁ ଏଇଟା ଯୁଧିଷ୍ଠିର ମହାରାଜଙ୍କ ବିଷୟରେ ଉଦ୍ଧବଙ୍କ ବିଷୟରେ ଯେଉଁ କୁହାଯାଇଛି 10:47-56 କୁହାଯାଇଛି କୃଷ୍ଣ ସଂସ୍ମାରଣ ରେମେ ହରିଦାସ ବୃଦ୍ଧୋକଥା ଯେତେବେଳେ ହରିଦାସ କହିଲେ ଉଦ୍ଧବ ଭଗବାନଙ୍କୁ ପ୍ରେରଣ କରିଥିଲେ ବୃନ୍ଦାବନକୁ ତାଙ୍କର ସନ୍ଦେଶ ନେଇକରି ଉଦ୍ଧବ ସନ୍ଦେଶ ତାଙ୍କୁ ସନ୍ଦେଶ ପ୍ରଦାନ କରିଥିଲେ ସେଇ 47:46-47 ସେ ବର୍ଣ୍ଣନା କରାଯାଏ ସେସବୁ କଥା ସେ ଗୋପୀମାନଙ୍କୁ ସବୁ ତାଙ୍କର ଭଗବାନ ସନ୍ଦେଶ ପ୍ରଦାନ କରିଥିଲେ ଗୋପୀମାନେ ଭଗବାନ ବିରହରେ ମୃତପ୍ରାୟ ହୋଇକି ରହିଥିଲେ କିନ୍ତୁ ଯେତେବେଳେ ଉଦ୍ଧବ ଯାଇଥିଲେ ଭଗବାନଙ୍କ ସନ୍ଦେଶ ନେଇକରି ସେତେବେଳେ ସେମାନେ ପୁଣି ଜୀବନ ପ୍ରାପ୍ତ ହେଲେ ତେଣୁ ସେହି ପ୍ରସଙ୍ଗରେ କୁହାଯାଇଛି କୃଷ୍ଣ ସଂସ୍ମରଣ ରେମେ ହରିଦାସ ବୃଜକଷା ଭଗବାନଙ୍କୁ ସେ ସ୍ମରଣ କରାଇଲେ ଗୋପୀମାନଙ୍କୁ କୃଷ୍ଣଙ୍କୁ ସ୍ମରଣ କରାଇଲେ ତେଣୁ ଏହିଭଳି ଭାବରେ ରେମେ ହରିଦାସ ବ୍ରଜୋକସାମ ବ୍ରଜୋକସାମ ବ୍ରଜବାସୀମାନଙ୍କ ସହିତ ଉଦ୍ଧବ ହରିଦାସ ରେମେ ହରିଦାସ ସେ ଆନନ୍ଦିତ ହୋଇଥିଲେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିଥିଲେ ଇଏ ଗୋଟେ ହରିଦାସ ତାଙ୍କ କଥା କୁହାଯାଇଛି ଆଉ ଯୁଧିଷ୍ଠିର ମହାରାଜଙ୍କ ବିଷୟରେ 10:75 ଏ ଶ୍ଳୋକଟି ରହିଛି 27 ସେ କୁହାଯାଉ ହରିଦାସ ରାଜସେ ରାଜସ୍ୱୀୟ ମହୋଦୟ ରାଜସ୍ୱୀୟ ଯଜ୍ଞ ବେଳେ ହରିଦାସ କଥା ସେଇଥିପାଇଁ ପ୍ରହ୍ଲାଦ ମହାରାଜ ଚରିତ ଆସିଛନ୍ତି ତେଣୁ ଯୁଧିଷ୍ଠିର ମହାରାଜ ମଧ୍ୟ ହରିଦାସ ବୋଲି କୁହାଯାଉଛି କିନ୍ତୁ ଏଇ 3 ହରିଦାସ ଭିତରେ ଶ୍ରେଷ୍ଠ ଯଦି କୁହାଯିବ କିଏ ତାହେଲେ ପ୍ରକୃତରେ ହରିଦାସ ଭିତରେ ଶ୍ରେଷ୍ଠ ହରିଦାସ ଭିତରେ ଶ୍ରେଷ୍ଠ ଏବଂ ଗୋପୀମାନେ ହରିଦାସ ଶ୍ରେଷ୍ଠ ହରିଦାସ ହଉ ଦାସୀ ହଉ ଗୋପୀମାନେ ହେଉଛନ୍ତି ଶ୍ରେଷ୍ଠ। ମହାପ୍ରଭୁଙ୍କ ବିଷୟରେ କୁହାଯାଇଛି ନା, ରମ୍ୟା କାଚିତ୍ ଉପାସନା ବ୍ରଜବଧୁ ବର୍ଗୀନ ଯାହା କଳ୍ପିତା। ବ୍ରଜବଧୁ ମାନେ ଯେଭଳି ଭାବରେ ଭଗବାନଙ୍କର ଆରାଧନା କରିଥିଲେ ସେଥିପାଇଁ ଭଗବାନଙ୍କର ରାଧାରାଣୀ, ତାଙ୍କ ନାମ ହେଉଛି ରାଧା। ଅନୟା ରାଧିତ ନୁନମ ଭଗବାନ ହରିଶ୍ୱର, ଅନନ୍ୟ ଭାବରେ ଯିଏ ଭଗବାନଙ୍କ ଆରାଧନା କରିଥିଲେ ସେ ହେଉଛନ୍ତି ରାଧାରାଣୀ। ମହାପ୍ରଭୁ ମଧ୍ୟ ସେ କଥା କହିଥିଲେ, ବ୍ରଜବଧୁ ମାନେ ଯେଭଳି ଭାବରେ ଭଗବାନଙ୍କ ପାଖରେ ଭଗବାନଙ୍କ ସେବା କରିଛନ୍ତି ଆଉ କେହି ସେଭଳି ସେବା କରିନାହାନ୍ତି। ସେଥିପାଇଁ ଭଗବତ ଗୀତାରେ ଯେଉଁ ଭଗବାନ କହିଥିଲେ, ଯିଏ ଯଥା ମାନ ପ୍ରପଦ୍ୟନ୍ତେ ତାଙ୍କୁ ସେତେ ବଜାମ୍ୟମ, ଯିଏ ଯେଉଁଭଳି ଭାବରେ ମୋର ଶରଣରେ ଯିବ ମୁଁ ତାକୁ ସେହିଭଳି ଭାବରେ ପୁରସ୍କୃତ କରିବି। କିନ୍ତୁ ଗୋପୀମାନଙ୍କ ପାଖରେ ସେ ହାର ମାନିଗଲେ। ଦଶମ ସ୍କନ୍ଦ ବତିଶ ଅଧ୍ୟାୟରେ ଏସବୁ ରହିଛନ୍ତି, ନ ପାରାୟଣ ନିରବତିଷନ୍ତୁଜା ସୁସ୍ୱାଦ ପୁତ୍ର ଉଦା ସାବିଧ ଯା ମା ଭଜନ ଦୁର୍ଜର ଗେହ ଶୃଙ୍ଖଳା ସମୃଶ ତର୍ବ ବୁଦ୍ଧିଜାତ ସାଧନା। ନ ପାରାୟଣ, ମୁଁ ଋଣୀ ରହିଗଲି, ମୁଁ ତୁମର ଋଣ ଶୁଝିପାରିଲି ନାହିଁ। ତେଣୁ ଭଗବାନ ପାଖରେ ଏଇ ତିନୋଟି ଋଣ ଥିଲା, ଯେଉଁ ତିନୋଟି ଋଣକୁ ଭଗବାନ ଚୈତନ୍ୟ ମହାପ୍ରଭୁ ଉପରେ ଆସିକରି ସେ ତିନୋଟି ଋଣକୁ ପରିଶୋଧ କରିଛନ୍ତି। ଚୈତନ୍ୟ ଚରିତ୍ରାମୃତ ସେଇଟା ବର୍ଣ୍ଣନା କରାଯାଇଛି, ଯେଉଁଟାକ ଶ୍ରୀ ରାଧାୟା ପ୍ରଣୟ ମହିମା ପିତୃସମ୍ବା ନୈବା ସାଧ୍ୟ ଅନାଦୃତ ମଧୁରିମା ପିତୃସମ୍ବା ମଧ୍ୟ ସୌଖ୍ୟ ଚାଷ୍ୟ ମଦନୁଭବତ କିଦୃଶ୍ୟ ବିଦ୍ରୋଭା ତଦ୍ଭାବାଢ଼୍ୟ ସମଜନୀ ସେଥିଗର ସିନ୍ଧୁ ହରିଜୁ। ଏ ତିନୋଟି ଲୋଭ ଥିଲା, ଋଣୀ ରହିଯାଇଥିଲେ ଭଗବାନ, ଗୋପୀମାନଙ୍କ ପାଖରେ ଋଣୀ ରହିଯାଇଥିଲେ, କିନ୍ତୁ ମହାପ୍ରଭୁ ରୂପରେ ଆସି ସେ ଋଣକୁ ପରିଶୋଧ କରିଛନ୍ତି, ବାକି ୱିଥ୍ ଇଣ୍ଟରେଷ୍ଟ ସୁଝିଛନ୍ତି ସେ ଋଣକୁ। ତେଣୁ ଯାହା ହଉ, ବ୍ରଜମାନେ ସେଇ ଗୋପୀମାନେ କହୁଛନ୍ତି ହରିଦାସ ଶ୍ରେଷ୍ଠ ହେଉଛନ୍ତି, ହନ୍ତାୟ ମଧୁର ଅବଳା ହେ ଅବଳା। ହନ୍ତ ନିଶ୍ଚିନ୍ତ ଭାବରେ, ହନ୍ତ କହିଲେ ହନ୍ତ ସଖ୍ୟ ମହଦାଶ୍ରୟାଣ ବିନା ନୈବ ମନୋରଥ ପଡ଼ତି, ମାନେ ମହଦାଶ୍ରୟଙ୍କର ମହତ ବ୍ୟକ୍ତିଙ୍କର ଆଶ୍ରୟ ନ ନେଲେ ଆମର କେବେ ହେଲେ ମନୋରଥ ପୂର୍ଣ୍ଣ ହୋଇପାରିବ ନାହିଁ। ତେଣୁ ସେ କହୁଛନ୍ତି, ଗୋପୀମାନେ କହୁଛନ୍ତି, ଆମେ ତ ଆମକୁ ଆମର କ'ଣ ଶାଶୁ ନଣନ୍ଦ ସ୍ୱାମୀ ଏମାନେ ସବୁ ଆମକୁ ସବୁବେଳେ ବନ୍ଧନ କରି ରଖିଛନ୍ତି, ଛାଡ଼ୁନାହାନ୍ତି। ତେଣୁ ଯଦି ଆମେ ଗୋବର୍ଦ୍ଧନଙ୍କର ଆଶ୍ରୟ ନେବା ତାହେଲେ ଆମେ କୃଷ୍ଣଙ୍କୁ ପ୍ରାପ୍ତ ହୋଇପାରିବା, ଆର ମାନେ ତାର ଭାବ ସେଇଟା। ତେଣୁ ସେ କହୁଛନ୍ତି ହର୍ଷେ ଆନନ୍ଦରେ ତାକୁ ହନ୍ତାୟ ମଦ୍ରିର ବେଳା, ଏଇ ଯେଉଁ ଅଦ୍ରି କହିଲେ ଏ ଗୋବର୍ଦ୍ଧନ ହରିଦାସ ବର୍ଜ୍ୟ, ଜ୍ୟେଷ୍ଠେ ହରିଦାସ ଅଛନ୍ତି, ବିଶେଷ ଭାବେ ତାଙ୍କ ଭିତରେ ଶ୍ରେଷ୍ଠ ତିନି ଜଣ ହେଲେ, ଭାଗବତରେ ଆସିଲେ ତାଙ୍କ ନାଁ ଆସିଲା, ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଏଇ ଅଦ୍ରି ବା ଗୋବର୍ଦ୍ଧନ ଅଦ୍ରି ବେଳା ହରିଦାସ ବର୍ଜ୍ୟ। କାହିଁକି ନା ଯଦ୍ ରାମକୃଷ୍ଣ ଚରଣ ସ୍ପର୍ଶ ପ୍ରମୋଦ, ରାମକୃଷ୍ଣ ବଳରାମ କୃଷ୍ଣଙ୍କର ସ୍ପର୍ଶ ଚରଣ ସ୍ପର୍ଶ ପାଇକି ସେମାନେ ଆନନ୍ଦିତ ହୁଅନ୍ତି, ବୃନ୍ଦାବନରେ ଗୋବର୍ଦ୍ଧନ ବିରାଟ ଆନନ୍ଦିତ ହୁଅନ୍ତି, ସ୍ପର୍ଶ ପ୍ରମୋଦ ବହୁତ ଆନନ୍ଦିତ ହୁଅନ୍ତି। ଖାଲି ଆନନ୍ଦିତ ହୁଅନ୍ତି ତା ନୁହଁ, ମାନନ୍ତ ନଦୀ ସହ ବହୁ ଗଣୟ ତୟୋଡ଼ ତାଙ୍କୁ ମଧ୍ୟ ମାନ ପ୍ରଦାନ କରନ୍ତି, ସମ୍ମାନ ପ୍ରଦର୍ଶନ କରନ୍ତି। କିଭଳି, ଖାଲି କୃଷ୍ଣ ବଳରାମ ଦିଅନ୍ତି ନାହିଁ, ସହ ଗୋ ଗଣୟ ତୟୋଡ଼ ଗାଈମାନଙ୍କ ସହିତ ତାଙ୍କ ଗଣମାନଙ୍କ ସହିତ ସମସ୍ତଙ୍କୁ ସେ ତାଙ୍କୁ ସବୁ ସମ୍ମାନ ଦିଅନ୍ତି। କିଭଳି ଦିଅନ୍ତି ନା, ପାନୀୟ ସୁଦବସ କନ୍ଦର କନ୍ଦମୂଳେଇ, ଆହୁରି ବହୁତ କଥା ରହିଛି, ମାନେ ଲକ୍ଷଣ ଆସୁ ତାର ବିଷ୍ଣୁ ଚକୁଟକୁ ଭାଷାରେ କହୁଛନ୍ତି, ବହୁତ କଥା ରହିଛି, ବହୁତ ଉପରେ ସେ ପୂଜା କରନ୍ତି ଭଗବାନଙ୍କର। ସେ ଯଦି ଭଗବାନ ତଥାପି ସେ ଭଗବାନ ପୂଜା କରନ୍ତି, ମାନଙ୍କ ତନୋତି ପାନୀୟ, ବିଭିନ୍ନ ପ୍ରକାର ପାନୀୟ ସବୁ ରହିଛି, କ'ଣ କ'ଣ ସବୁ ପାନୀୟ ରହିଛି, ହଁ ଏଠି ବିଷ୍ଣୁ ଚକୁଟାଙ୍କ ଭାଷାରେ କହୁଛନ୍ତି, ହରିଦାସ ସବୁ ଏ ଯେଉଁ ଗଲା ସେ ନାରଦ ସବୁ ଗଲା କଲେ ସେଠି ଗଲା, ତାପରେ ହରିଦାସ ବିଭିନ୍ନ ପ୍ରକାର ଫଳରସ, ବିଭିନ୍ନ ପ୍ରକାର ଜଳ, ବିଭିନ୍ନ ପ୍ରକାର ସବୁ ରସ ଫଳରସ ଇତ୍ୟାଦି ସବୁ ପାନୀୟ ସବୁ ପ୍ରଦାନ କରୁଛନ୍ତି। ସୁଜ ବସ ଯେଉଁ ଘାସ ଇତ୍ୟାଦି ରହିଛି, ଗାଈମାନଙ୍କୁ ସବୁ ସୁନ୍ଦର ଘାସ ସବୁ ପ୍ରଦାନ କରୁଛନ୍ତି। କନ୍ଦର ସବୁ ରହିଛି ସେଠି, ଗୁମ୍ଫା ସବୁ ରହିଛି, ଭଗବାନ ସେଠି ଯାଇ ଲୁଚକାଳି ଖେଳନ୍ତି, ହାଇଡ୍ ଆଣ୍ଡ ସିକ୍ ଖେଳ ଲୁଚକାଳି ଖେଳ ହେଉଛି, ସେଠି ଆଶ୍ରୟ ନିଅନ୍ତି, ଖରାଦିନେ ଥଣ୍ଡା ଶୀତ ଦିନେ ଗରମ, ଗୁମ୍ଫା ଗୋବର୍ଦ୍ଧନ ଗୁମ୍ଫା, ବିଭିନ୍ନ ପ୍ରକାର କନ୍ଦମୂଳ ସବୁ ରହିଛି, ସେଇଟା ଖାଆନ୍ତି ଶ୍ରୀ ଭଗବାନ କୃଷ୍ଣ ବଳରାମ ତାଙ୍କ ସଖାମାନେ। ଏଇଭଳି ଭାବରେ ଗୋବର୍ଦ୍ଧନଙ୍କର କଥା ଆହୁରି ବିଷ୍ଣୁଜୀ କୁଟାର କହୁଛନ୍ତି ବହୁତ କଥା ରହିଛି ତା ଭିତରେ, ରତ୍ନ କଳଙ୍କ ଇତ୍ୟାଦି ସବୁ ରହିଛି, ରତ୍ନ ଯେଉଁ ଦର୍ଶନ କରିବା ପାଇଁ ଆଇନା ଇତ୍ୟାଦି ରତ୍ନର ସବୁ ରହିଛି, ସେଥିରୁ ଦର୍ଶନ କରି ନିଜର ମୁଖକୁ ଦର୍ଶନ କରନ୍ତି, ଶୃଙ୍ଗାର କରନ୍ତି, ଏଇଭଳି ଭାବରେ ବହୁତ ଗୋବର୍ଦ୍ଧନରେ ସବୁ ଲୀଳା ସବୁ ରହିଛି। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ବେଣୁଗୀତି ଏକୋଇଶରେ ଏକୋଇଶ ଅଧ୍ୟାୟରେ ଅନ୍ତିମରେ କହୁଛନ୍ତି, ଏବଂ ବିଧା ଭଗବତ ଯାହା ବୃନ୍ଦାବନ ଚାରିଣ ବର୍ଣ୍ଣୟନ୍ତୁ ମିଥୋ ଗୋପ୍ୟ କ୍ରୀଡ଼ା ତନ୍ମୟତାଂ ଦେଜୁ। ଏହିଭଳି ଭାବରେ ଏବଂ ବିଧା ବହୁତ କଥା ରହିଛି, ଶ୍ଳୋକ ଆମକୁ କେତୋଟି ଶ୍ଳୋକ କହିଛେ, କୋଡ଼ିଏଟି ଶ୍ଳୋକ ଅଛନ୍ତି। ତେଣୁ ଏହିଭଳି ଭାବରେ ଭଗବତ ଭଗବାନଙ୍କର ଯେଉଁ ବୃନ୍ଦାବନ ଲୀଳା ସବୁ ରହିଛି ସେମାନେ ସବୁ ଧ୍ୟାନ କରୁଛନ୍ତି, ବର୍ଣ୍ଣୟନ୍ତୁ ମିଥୋ ଗୋପ୍ୟ ତାଙ୍କ ଭିତରେ ବର୍ଣ୍ଣନା କରୁଛନ୍ତି। ଏବଂ କ୍ରୀଡ଼ା ତନ୍ମୟତାଂ ଦେଜୁ, ଭଗବାନଙ୍କର ଯେଉଁ ବିଭିନ୍ନ କ୍ରୀଡ଼ା ରହିଛି ଗୋବର୍ଦ୍ଧନରେ, ଜୟ ଶ୍ରୀ ସୀତାରାମ ହନୁମାନ ଯୋଗୀ, ଯେଉଁ ବିଭିନ୍ନ ପ୍ରକାର କ୍ରୀଡ଼ା ରହିଛି ଏଇ କଥାକୁ ଯେତେ ଆଲୋଚନା କରୁଛନ୍ତି, ତନ୍ମୟତାଂ ତନ୍ମୟତା ହେଇଯାଉ ତନ୍ମୟ ହେଇଯାଉଛନ୍ତି, ସେଇ ଭାବ ଆସିଯାଉଛି ଭଗବାନଙ୍କର ଭଗବତ ଭାବ ଆସିଯାଉଛି କ୍ରୀଡ଼ା ତନ୍ମୟତାଂ ଦେଜୁ। ଏଭଳି ଭାବରେ ସେମାନେ ଏଇ କ୍ରୀଡ଼ାକୁ ସବୁ ସ୍ମରଣ କରୁଛନ୍ତି, ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି। ଯେଉଁଠି ଶରତକାଳୀନ ଲୀଳା ସବୁ ଶୀତ ଋତୁର ବର୍ଣ୍ଣନା ସବୁ ଋତୁର ବର୍ଣ୍ଣନା କରାଯାଇଛି। ତେଣୁ ଆମର କଥା କହିଲି ବିଶ୍ରାମ ଦେବା ପୂର୍ବରୁ ପଚାରିବା କିଛି ସନ୍ଦେହ ରହିଲା ବା ପ୍ରଶ୍ନ ରହିଲା? ଛୁଟିଆ ନୁହଁ, ଆପଣ ବହୁତ ବଡ଼
ଯେତେବେଳେ ମହାପ୍ରଭୁ ଆସିଲେ କଳିଯୁଗର ପ୍ରଥମ ସନ୍ଧ୍ୟାରେ, ଗୋପୀମାନେ ବି ତାଙ୍କ ସହିତ ଅବଗତ କରିଥିଲେ ନା?
ଭଗବାନଙ୍କ କୃଷ୍ଣଙ୍କ ଲୀଳାରେ ଯେଉଁମାନେ ଥିଲେ ସମସ୍ତେ ମହାପ୍ରଭୁଙ୍କ ଲୀଳାରେ ଅଛନ୍ତି, ସମସ୍ତେ ଗୌରବଣଦେବ ଦୀପିକାରେ କବି କନ୍ନପୁର ରଚନା କରିଛନ୍ତି ସବୁ, ଆମ ଚତୁର୍ ଚତୁର୍ଥ ବର୍ଣ୍ଣନା କରାଯାଇଛି, ସେମାନେ ସମସ୍ତେ ଆସିଛନ୍ତି, ସବୁ ବୃନ୍ଦାବନ କୃଷ୍ଣଙ୍କ ଲୀଳାରେ ଯେଉଁମାନେ ଥିଲେ ସବୁ ମହାପ୍ରଭୁଙ୍କ ଲୀଳା ସବୁ ଆସିଛନ୍ତି। ମହାପ୍ରଭୁଙ୍କର କ'ଣ କି ଭଗବାନଙ୍କର ଏଇ ଚୈତନ୍ୟ ଚୈତନ୍ୟ ବହୁତ ଛୁଟିଆ କରୁଛନ୍ତି ରହିଲା, ମୁଁ କହିବି ବିରାଟଗଡ଼ କୋଶ୍ଚିନ୍ ପୁରା ଚୈତନ୍ୟ ଚୈତନ୍ୟ କହିବାକୁ ପଡ଼ିବ। ଆଉ ସେ ସେ ଗୌରବ କୋଶ୍ଚିନ୍ ମହାରାଜ କଥାରେ କହିଥିଲେ ଭଗବାନଙ୍କ ଲୋଭ, ଯେତେବେଳେ ଭଗବାନ ଆସିଲେ ସତ୍ୟଯୁଗରେ ନୃସିଂହଦେବ ଉପରେ ଆସିଲେ, ତେଣୁ ନୃସିଂହଦେବ ଉପରେ ଆସି ବହୁତ ଲୀଳା ହେଇ ସପ୍ତମ ସ୍କନ୍ଦ ପୁରା ବର୍ଣ୍ଣନା କରିବାକୁ ପଡ଼ିବ ଭଗବାନ ଲୀଳା, ନୃସିଂହଦେବଙ୍କ ଲୀଳା। ଯାହା ହଉ, ପ୍ରହ୍ଲାଦ ମହାରାଜ ଯେତେବେଳେ ତାଙ୍କୁ ସ୍ତୁତି କଲେ ସେତେବେଳେ ସେ ଶାନ୍ତ ହେଇଗଲେ, ତେଣୁ ପ୍ରହ୍ଲାଦଙ୍କୁ କୋଳରେ ବସେଇଲେ, କୋଳରେ ବସେଇକରି ସେ ଚିନ୍ତା କରୁଛି ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଇଏ ହେଉଛି ପିତାର ଆନନ୍ଦ ପ୍ରାପ୍ତ ହେଉଛନ୍ତି, କିନ୍ତୁ ପୁତ୍ର କିଭଳି ଭାବରେ ଆନନ୍ଦ ପ୍ରାପ୍ତ ହେଉଛି ସେ ଜାଣିପାରୁନାହାନ୍ତି। ଏ ଦୁଇ ପ୍ରକାର ଆନନ୍ଦ ରହିଛି, ଗୋଟେ ହେଉଛି ଆଶ୍ରୟ ଜାତୀୟ ଆନନ୍ଦ, ଗୋଟେ ହେଉଛି ବିଷୟ ଜାତୀୟ ଆନନ୍ଦ। ଭଗବାନ ହେଉଛନ୍ତି ପ୍ରୀତିର ବିଷୟ, ରାଧାରାଣୀ ବା ଭକ୍ତମାନେ ବା ଗୁରୁଦେବ ମାନେ ହେଉଛନ୍ତି ପ୍ରୀତିର ଆଶ୍ରୟ। ତେଣୁ ଇଏ ଯେଉଁ ଆଶ୍ରୟ ଜାତୀୟ ଆନନ୍ଦ କିଭଳି ଭାବେ ରହିଛି ସେଟା ସେ ଜାଣିପାରିଲେ ନାହିଁ ମହାପ୍ରଭୁ ନୃସିଂହଦେବ, ତେଣୁ ତାଙ୍କର ଲୋଭ ଯାହା ହେଲା ଗୋଟେ ଯୁଗ ଲାଗିଗଲା ତାଙ୍କୁ ସେ ଯେଉଁ ଲୋଭ ପୂରଣ ହେବା ପାଇଁ, ସତ୍ୟ ଯୁଗରୁ ତେତା ଯୁଗ ଆସିଗଲା। ତେତା ଯୁଗରେ ଭଗବାନ ରାମଚନ୍ଦ୍ର ଆସିଲେ, ଭଗବାନ ରାମଚନ୍ଦ୍ର ଆସିକିରି ପୁଅ ହେଇକିରି ଆସିଲେ, ନୃସିଂହଦେବ ଖମ୍ବରୁ ବାହାରିଥିଲେ, ତେଣୁ ପୁତ୍ରର ଆନନ୍ଦ ସେ ପ୍ରାପ୍ତ ହେଇପାରିନାହାନ୍ତି। ତେଣୁ ପିତାଙ୍କର ଆଶ୍ରୟ ନେଇକି ଆସିଲେ, ଦଶରଥ ମହାରାଜ କୌଶଲ୍ୟାଙ୍କର ଆଶ୍ରୟରେ ଆସିଲେ, ଆଶ୍ରୟ ଆସି ସେ ଯେଉଁ ପୁତ୍ରର ଆନନ୍ଦ ସେ ଆନନ୍ଦ ପ୍ରାପ୍ତ ହେଲେ, କିନ୍ତୁ ଆଉ ଗୋଟେ ଲୋକ ଆସିଗଲା ଭଗବାନଙ୍କର ରାମଚନ୍ଦ୍ରଙ୍କର। କ'ଣ? ଭଗବାନ ରାମଚନ୍ଦ୍ର ସବୁ ଲୀଳା କରୁଥିଲେ ଦଣ୍ଡକାରଣ୍ୟରେ, ଯେତେବେଳେ ଯାଉଥିଲେ 14 ବର୍ଷ ବନବାସରେ ଦଣ୍ଡକାରଣ୍ୟ ଯଦି ପହଞ୍ଚିଥିଲେ, ସେତେବେଳେ ଦଣ୍ଡକାରଣ୍ୟ ଋଷିମାନେ ଭଗବାନ ରୂପ ଦେଖି ତାଙ୍କ ପ୍ରତି ଆକର୍ଷିତ ହେଇ ତାଙ୍କ ସଙ୍ଗ କାମନା କରିଥିଲେ। ତେଣୁ ଭଗବାନ ରାମଚନ୍ଦ୍ର ମର୍ଯ୍ୟାଦା ପୁରୁଷୋତ୍ତମ, ତେଣୁ ତାଙ୍କର ଏକ ପତ୍ନୀ ବ୍ରତ ସେ ଧାରଣ କରିଥିଲେ, ତେଣୁ ତାଙ୍କର ଲୋଭ ଆସିଲା ବହୁ ପତ୍ନୀ ଧାରଣ କରିବେ। ତେଣୁ ଆଉ ଗୋଟେ ଯୁଗ ବିତିଗଲା, ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଆସିଲେ ଲୀଳା ପୁରୁଷୋତ୍ତମ। ସିଏ ବହୁତ ସ୍ତ୍ରୀ ଗ୍ରହଣ କଲେ, 16108 ରାଣୀ ଗ୍ରହଣ କଲେ, ବୃନ୍ଦାବନରେ ଲକ୍ଷ ଲକ୍ଷ କୋଟି କୋଟି ଗୋପୀମାନଙ୍କ ସହିତ ରାସଲୀଳା କରିଛନ୍ତି, ଏବଂ ସେଥିରେ ମଧ୍ୟ ତାଙ୍କର ଲୋଭ ପୂର୍ଣ୍ଣ ହୋଇପାରିଲା ନାହିଁ। କ'ଣ ସେଇଟା ନା, ଏଇ ଯେଉଁ ଆଶ୍ରୟ ଜାତୀୟ ଆନନ୍ଦଟା କିଭଳି ଭାବ, ଶ୍ରୀ ରାଧାୟା ପ୍ରଣୟ ମହିମା କି ଦୁଷ୍ମା ମହିମା, ରାଧାରାଣୀଙ୍କର ପ୍ରଣୟଟା କିଭଳି ଭାବ। ସିଏ ସିନା ରାଧାଙ୍କୁ ପ୍ରୀତି କରୁଛନ୍ତି, ରାଧା କୃଷ୍ଣଙ୍କୁ ବି ପ୍ରୀତି କରୁଛନ୍ତି, ରାଧା ଯେଉଁ ଆନନ୍ଦ ପ୍ରାପ୍ତ କରୁଛନ୍ତି, ଶ୍ରୀ ରାଧାୟା ପ୍ରଣୟ ମହିମା କିଭଳି ଭାବରେ ସେ ଜାଣିପାରିଲେ ନାହିଁ। ତେଣୁ ଶ୍ରୀ ରାଧାୟା ପ୍ରଣୟ ମହିମା କି ଦୁଷ୍ମାନ ସ୍ୱାଦ୍ୟ ଏନାଦୃତ ମଧୁରିମା, ସେଇ ଯେଉଁ ମଧୁରିମା ଯେଉଁ ଆନନ୍ଦ ରହିଛି ସେଇଟା ସ୍ୱାଦ, ଯେଉଁ ସ୍ୱାଦଟା କିଭଳି ଭାବରେ, ମିଠା ଖଟା କଷା କ'ଣ, କି ସ୍ୱାଦ, କି ସ୍ୱାଦ ସେଇଟା, କି ସ୍ୱାଦ ସେଇଟା, ସ୍ୱାଦ୍ୟ ଏନାଦୃତ ମଧୁରିମା କି ଦୁଷ୍ମା ମଧ୍ୟ, ଏବଂ ସୌଖ୍ୟମ ଚାଷ୍ୟମ ମଧୁନୁଭବ କି ଦୁଷ୍ମ ବ୍ୟକ୍ତି ଲୋଭା, ଯେଉଁ ଆନନ୍ଦ ସେ ସୁଖ ଯେଉଁ ପ୍ରାପ୍ତ ହେଉଛନ୍ତି ରାଧାରାଣୀ, ସେ ସୁଖଟା କିଭଳି ଭାବରେ, ଆଶ୍ରୟ ଜାତୀୟ ସୁଖ, ଇଏ ହେଉଛି ବିଷୟ ଜାତୀୟ ସୁଖ ଭଗବାନଙ୍କର। ତେଣୁ ଆଶ୍ରୟ ଜାତୀୟ ସୁଖ କିଦୁଷମ ବା କିଭଳି ଭାବରେ, ଏମିତି ଲୋଭ, ଏଇ ତିନୋଟି ଲୋଭ ଭଗବାନଙ୍କ ହେଲା। ତେଣୁ ପୁରା ଚୈତନ୍ୟ ଚିନ୍ତା ଆଗକୁ କହିବାକୁ ପଡ଼ିବ ସେ ପ୍ରଶ୍ନର ଉତ୍ତର। ତେଣୁ ଭଗବାନ ଶ୍ରୀ ରାଧା ସୌଖ୍ୟ ଚାଷ ମଧ୍ୟ ବହୁତ କିଦୃଷ୍ଟ ତର ଭାବାଢ୍ୟ ସମଜନୀ ସଚିଗର୍ଭ ସିନ୍ଧୁ ହରିନ୍ଦୁ, ସେଥିପାଇଁ ଭଗବାନ ଆସିଲେ, ମହାପ୍ରଭୁ ଆସିଲେ, ସଚିଙ୍କର ଗର୍ଭସିନ୍ଧୁକୁ ଆଶ୍ରୟ କରିକିରି ଚନ୍ଦ୍ର ଯେଉଁ ଗୌରଚନ୍ଦ୍ର ଆସିଲେ, ଜନ୍ମଗ୍ରହଣ କଲେ। ତେଣୁ ସେ ଯେଉଁ ଆସ୍ୱାଦନ କଲେ, ଏଇ ଯେଉଁ ରାଧା କୃଷ୍ଣଙ୍କର ମଣି, କୃଷ୍ଣ କିଭଳି ଭାବରେ ରାଧାରାଣୀ କୃଷ୍ଣଙ୍କୁ ଭଲ ପାଉଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଏଇ ମହାପ୍ରଭୁ ଯେଉଁ ମହାମନ୍ତ୍ର ମାଧ୍ୟମରେ ସେ ନିଜେ ଆସ୍ୱାଦନ କଲେ ଏବଂ ସମସ୍ତ ଭକ୍ତମାନଙ୍କୁ ସେ ବଣ୍ଟନ କଲେ। ସମସ୍ତ ଉତ୍ତମ ଅଧମ କିଛୁ ନା ବାଛିଲ ବାଛି ନିଲେ କୋଲ କହି ପ୍ରେମାନନ୍ଦ ଏ ମନ ଗୌରଙ୍ଗ ହୃଦୟ ଧରିଆ ବୋଲ ଭଜ ଗୌରଙ୍ଗ 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 ନାମରେ ଯେ ଜନ ଗୌରଙ୍ଗ ବଜେ ସେ ଆମରେ। ତେଣୁ ମହାପ୍ରଭୁ ନିଜେ ଆସ୍ୱାଦନ କରି ତାଙ୍କର ଯେଉଁ ଲୋଭ ଥିଲା ସେଇଟା ପୂର୍ଣ୍ଣ ହେଲା। ଯେଉଁ ଋଣ ଥିଲା ଆମେ ଯେଉଁ କହିଥିଲୁ ଦଶମ ସ୍କନ୍ଧ 32 ଅଧ୍ୟାୟରେ ଭଗବାନ କହିଥିଲେ ନ ପାର ଏହା ମୁଁ ଋଣୀ ରହିଗଲି, ତେଣୁ ସେ ଋଣର ପରିଶୋଧ ହେଲା। ମହାପ୍ରଭୁ ଉପରେ ଆସି ସେ ନିଜେ ସେଠାକୁ ଆସ୍ୱାଦନ କଲେ। ଗୋପୀମାନେ ଯେଉଁଭଳି ଭାବରେ ଭଗବାନଙ୍କୁ ସବୁକିଛି ତ୍ୟାଗ କରି ଭଗବାନଙ୍କୁ ଭଲ ପାଇଥିଲେ, ସର୍ବଧର୍ମାନ ପରିତ୍ୟଜ୍ୟ ସବୁକିଛି ତ୍ୟାଗ କରି ଭଗବାନ ଭଲ ପାଇଥିଲେ, ସେଇ ଭଲ ପାଇବାଠୁ ସେ ଆସ୍ୱାଦନ କଲେ ମହାପ୍ରଭୁ। ଛୋଟିଆ ପ୍ରଶ୍ନ କହିଲେ ପିଲା ବିରାଟ ବଡ ପ୍ରଶ୍ନ। ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପା ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମୟ ଗୌରୀ ଗୌରୀ
Thank you. ଆଇବ।